भगवते वासुदेवाय। श्रीमद् भागवतम दशम स्कंद 24 अध्याय श्रवण करथले कि भली गोवर्धन पूजार विधि को बा नीति को भगवान कृष्ण ब्रजवासी मान सम्मुख रे कहउछन्दि एवं ब्रजवासी माने जतन रूप रे कृष्णंगर सुख विधान पाई कृष्णंगर प्रति विधान पाई कृष्णंग सुखी करिया पाई समस्त कथा मानुछन्दि। वैदिक नीति नियम को के जोर जबरदस्ती पाळी पारिबनि जते प्रकार प्रिंसिपल रहिछि जते प्रकार नियम रहिछि ये समस्त विधि को विधिटा दुई प्रकार जिनस गोटे कष्ट लागे गोटे कष्ट लागे ना विधिटा जेतेबेले तमर आमर कृष्ण प्रति प्रीति नाही धर्म प्रति प्रीति नाही सेतेबेले जते प्रकार नियम छुडा सब कष्ट लागे ଯେତେବେଳେ ଧର୍ମ ପ୍ରତି ଆମର ପ୍ରୀତି ନାହିଁ ଭଗବାନଙ୍କ ପ୍ରତି ପ୍ରୀତି ନାହିଁ ଯେତେ ପ୍ରକାର ବିଧି ରହିଲା ସବୁ କଷ୍ଟ ସକାଳୁ ଉଠିବାଟା କଷ୍ଟ ଦୁଇବେଳେ ପ୍ରସାଦ ପାଇବା କଷ୍ଟ ସବୁ ଜିନିଷ ସବୁ ହେଉଛି କଷ୍ଟ। ଯେତେବେଳେ ପ୍ରୀତି ଅଛି ଭୌତିକ ଜୀବନରେ ଆସନ୍ତି ଦେଖୁନାହାନ୍ତି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ତାର କେତେ କଷ୍ଟ ସହିନେବେ ଯେତେବେଳେ ତାଙ୍କ ପ୍ରୀତିଟା ରହିଛି ପ୍ରୀତି ନାହିଁ ଛୋଟ ଛୋଟ କଥା ବି ସେ ଶୋଇପାରିବେନି। ଜୀବନରେ ଯେଉଁ ପ୍ରୀତିଟା ବହୁ ଜୀବନର ସମସ୍ୟାର ସମାଧାନ କରେ ଭୌତିକ ପ୍ରୀତି ଭୌତିକ ସମସ୍ୟାର ସମାଧାନ କରିବ ଆଧ୍ୟାତ୍ମିକ ପ୍ରୀତି ବା ଭଗବତ ପ୍ରୀତି ଆଧ୍ୟାତ୍ମିକ ଜୀବନର ସମସ୍ୟାର ସମାଧାନ କରିବ। ଯେତେ ପ୍ରକାର ବିଧି ରହିଛି ଏ ବିଧି ଗୁଡ଼ିକ କଷ୍ଟ ଲାଗେ କେତେବେଳେ କଷ୍ଟ ଲାଗେ ଯେତେବେଳେ ଜଣଙ୍କର ଭଗବତ ପ୍ରୀତି ନଥାଏ ଏତେ ନିୟମ ମାନିବା ଏତେ ଇଏ କରିବା କ'ଣ ସକାଳୁ ଉଠିଲ କର ଯେତେଥର ପୁରୁଷ ଯିବ ପାଦ ଧୋଇବ ଯେତେଥର ବାଥରୁମ୍ ତୁମେ ଯିବ ସେଥର ସ୍ନାନ କରିବ ଏତେ ବିଧି କ'ଣ ତାର ବିଧିଟା କେବଳ ଯେ ବୈଦିକ ବିଧି ଯେଉଁଗୁଡ଼ିକ ରହିଛି କେବଳ ଶୁଚି ପବିତ୍ରତା ସତ୍ୟଗୁଣକୁ ଆଣିବା ତା ନୁହେଁ ସେ ତ ଗୌଣ କାରଣ ମୁଖ୍ୟ କାରଣ ହେଲା କୃଷ୍ଣଙ୍କ ସୁଖ ପ୍ରୀତି। ଯେତେବେଳେ କୃଷ୍ଣ ପ୍ରୀତି ଆମର ନଥିବ କୃଷ୍ଣ ସୁଖ ନଥିବ ବିଧି ନିଷେଧ ଯେତେ ନୀତି ନିୟମ ସବୁ ହେଉଛି କଷ୍ଟ। ଯେତେବେଳେ ଭଗବାନଙ୍କ ପ୍ରତି ଆମର ପ୍ରୀତି ରହିଛି ସବୁ ଜିନିଷଟା ହେଉଛି ସହଜ ସାଉଣ୍ଡ ଆଡ଼ଜଷ୍ଟ ସବୁ ଜିନିଷ ହେଉଛି ସହଜ କାରଣ ଆମେ ଏତେ କଷ୍ଟ କରୁଛେ ବା ଏତେ ପ୍ରୀତି ଏତେ ଯେଉଁ ନିୟମ ପାଳନ କରୁଛେ କାହା ପାଇଁ ପ୍ରଶ୍ନଟା ଆସିବ ଭଗବାନଙ୍କ ପାଇଁ ଯେ ପ୍ରୀତିଟା କୃଷ୍ଣ ପ୍ରୀତିଟା ଆସିବ ସେତେବେଳେ ସମସ୍ତ ପ୍ରକାର ନୀତି ନିୟମ ଠିକ୍ ଅଛି ଯେତେ ସମସ୍ତ ପ୍ରକାର ନୀତି ନିୟମ ସବୁକିଛି ପାଳନ କରିହେବ କିଛି ଅସୁବିଧା ନାହିଁ। ବ୍ରଜବାସୀମାନେ କାହିଁକି ଅତି ଆନନ୍ଦରେ କୌଣସି ପ୍ରଶ୍ନ ନ କରି ନନ୍ଦ ମହାରାଜ ଉପନନ୍ଦ ଆଦି ବ୍ରଜବାସୀମାନେ ପ୍ରସ୍ତୁତ ହେଇଗଲେ ଇନ୍ଦ୍ର ଜାଗକୁ ବନ୍ଦ କରିକି ଗୋବର୍ଦ୍ଧନ ପୂଜା କରିବା ପାଇଁ କେବଳ କୃଷ୍ଣଙ୍କର ସୁଖ ପାଇଁ ପ୍ରୀତି ପାଇଁ ଏବଂ ସମସ୍ତ ସୁନ୍ଦର ବସ୍ତ୍ର ଅଳଙ୍କାର ସବୁ ପିନ୍ଧି କୃଷ୍ଣଙ୍କର କହିବା ହିସାବରେ ଗାଭୀକୁ ତୃଣ ଆଦି ଦେଲେ ବ୍ରାହ୍ମଣ ଆକୁ ଭୋଜନ ଆଦି ଦେଲେ ଏବଂ ଗୋବର୍ଦ୍ଧନଙ୍କୁ ବଳି ବା ଉପହାର ଭଗବାନଙ୍କୁ ଯେଉଁ ପୂଜା ସେବା କରାଯାଏ ଏଥିରେ ପ୍ରୀତି ହେଉଛି ପ୍ରାଧାନ୍ୟ ଭଗବତ ସେବାରେ ପ୍ରୀତିଟା ହେଉଛି ପ୍ରଧାନ। ସେଥିପାଇଁ କଳିଯୁଗରେ ଯେଉଁ କୃତଜ୍ଞ ବିଷ୍ଣୁ ତୃତୀୟା ଯେ ତମକ୍ଷେ ଦ୍ୱାପରେ ପରିଚର୍ଯ୍ୟା କରୁତ ଧରି ସଂକୀର୍ତ୍ତନ କଳିଯୁଗରେ ମହାପ୍ରଭୁ ଯେଉଁ ଭଗବାନ କୃଷ୍ଣ ଯେଉଁ ନାମ ସଂକୀର୍ତ୍ତନ ପ୍ରଣୟନ କଲେ ଏଇଥିପାଇଁ ଯେ ନାମରେ ପ୍ରେମ ଦେଇଛନ୍ତି ଯେ ଚୈତନ୍ୟ ମହାପ୍ରଭୁ ଆସି ମୁଖ୍ୟ ଜିନିଷ ଏ ନାମ ମାଧ୍ୟମରେ ପ୍ରଥମ ଜଣେ ଯାହା କୁହନ୍ତି ଜଣଙ୍କର ବିଲକୁଲ ବ୍ୟାଙ୍କ ବାଲାନ୍ସ ନାହିଁ ତାକୁ ଯେମିତି ଗଭର୍ଣ୍ଣମେଣ୍ଟ ଯେମିତି ବର୍ତ୍ତମାନ ଜିରୋ ଆକାଉଣ୍ଟ ଖୋଲିନି ଖୋଲି ଦେଇକି ଆଉ ଗଭର୍ଣ୍ଣମେଣ୍ଟ ଜିରୋ ଆକାଉଣ୍ଟ ଖୋଲି ଦେଇକି ଛାଡ଼ ଦେଉଛି କାଶି କ'ଣ ଡିପୋଜିଟ୍ କରିବ ନା ସେଭଳି ଏଇ ଯେଉଁ ହୋଲି ନେମ୍ ଭଗବାନଙ୍କର ଯେଉଁ ପବିତ୍ର ନାମ ଭଗବାନ ଯେଉଁ କଳିଯୁଗ ରାଣୀ ଦେଲେ ସତ୍ୟରେ ଧ୍ୟାନ ତୃତୀୟରେ ଯଜ୍ଞ ଦ୍ୱାପରେ ଅର୍ଚ୍ଚନ ସେ ଲୋକମାନଙ୍କର କିଛି ଯୋଗ୍ୟତା ସବୁ ରହିଥିଲା ସତ୍ୟକ ସ୍ଥିତିରେ ରହୁଥିଲେ ପବିତ୍ର ମନୋଭାବ ଥିଲା ତପସ୍ୱୀ ଥିଲେ ଧର୍ମପରାୟଣ ବ୍ୟକ୍ତି ଥିଲେ କଳିଯୁଗର ଲୋକମାନେ ଭାଗବତରେ କଳିଯୁଗର ପ୍ରକୃତ ଲକ୍ଷଣଟାକୁ କହିଦେଲେ ପ୍ରାୟଣ ଅଳ୍ପାୟୁଷା ସେ ଶ୍ଳୋକରେ ପ୍ରାୟଣ ଅଳ୍ପାୟୁଷା ପ୍ରାୟ ଶବ୍ଦ ଲଗା ପ୍ରାୟ କେଉଁଠି ଲଗାଯାଏ ପ୍ରାୟ ଶବ୍ଦଟା କେଉଁଠି ଲଗାଯାଏ 10 ଜଣଙ୍କ ଭିତରେ ପ୍ରାୟ ଲଗାଯିବ କେତେ କେତେ ଜଣ ତାନେ ଆସିବେ ଆଠ ଜଣ ଉପରେ ଆସିବେ ପ୍ରାୟ କହିଲେ ପ୍ରାୟଣ ଅଳ୍ପ ପ୍ରାୟଣ ଅଳ୍ପାୟୁଷା ସଭ୍ୟା କଲେ ଅସ୍ମିନ୍ ଯୁଗେ ଚନା ମନ୍ଦ ସୁମନ୍ଦ ମତୟ ସମୁଦ୍ର ପ୍ରାୟ ଲଗେଇବ ସବ ପ୍ରାୟ ପ୍ରଭୁଜୀ ମହାରାଜ ସେ କଥା କୁହନ୍ତି କଳି ଯୁଗର ଲୋକମାନେ ସବୁବେଳେ ତାଙ୍କର ମେଣ୍ଟାଲିଟି କ'ଣ ବର୍ତ୍ତମାନ ଯାହା ଆସୁଛି ଭୋଗ କରିଦିଅ ସ୍ପିରିଚୁଆଲ ଜିନିଷ ଦେଖିବା ପରେ ତାକୁ ନେଗ୍ଲେକ୍ଟ ସବୁବେଳେ କରିବା ଆଧ୍ୟାତ୍ମିକ ଜୀବନ ପାଇଁ ସେମାନେ ଏତେ ଗମ୍ଭୀର ନୁହନ୍ତି ଏଇ ଲୋକମାନେ କୃଷ୍ଣ ପ୍ରୀତିଟା କ'ଣ ଏମାନେ କେମିତି ପ୍ରାପ୍ତ ହେବେ ସେଥିପାଇଁ ଭଗବାନ କୃପା କରିକି ନାମ ସ୍ୱରୂପରେ ଆଇଲେ ଅଭିନ୍ନ ଯେଉଁ ନାମ ଭଗବାନ ନାମରେ ସବୁ ଶକ୍ତିଟାକୁ ଅର୍ପଣ କଲେ ଶବ୍ଦ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ଶବ୍ଦ ବ୍ରହ୍ମରେ ପରିଣତ ପୂର୍ଣ୍ଣ ବ୍ରହ୍ମ ଶବ୍ଦ ବ୍ରହ୍ମରେ ହିଁ ଅବତରଣ କଲେ ସବୁ ସ୍ୱରୂପକୁ ରଖିଲେ ସବୁ ଜିନିଷକୁ ସେଥିରେ ରଖିଲେ ଜଣେ ଶୁଦ୍ଧ ନାମ କଲେ ଭଗବାନଙ୍କର ନାମ କୀର୍ତ୍ତନ କଲେ ଧ୍ୟାନ ପୂର୍ବକ ସେ ଭଗବତ ଶକ୍ତି ତା ହୃଦୟରେ କୃଷ୍ଣ ପ୍ରୀତି ଜାଗ୍ରତ ହେବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ପ୍ରୀତି ବହୁତ ବଡ଼ ଏଇ କଳି ଯୁଗର ଲୋକ ଆମେମାନେ କ'ଣ କରିପାରିବା କୃଷ୍ଣ ପ୍ରୀତି କେଉଁଠି ରହିଲାଣି ଜୀବଠାରୁ ଦେହାଧ୍ୟାସୀ କୁହାଯାଏ କଳି ଯୁଗର ଲୋକମାନେ ଦେହାଧ୍ୟାସ ସବୁବେଳେ ଦେହ ପ୍ରତି ତାଙ୍କର ଆଧ୍ୟାସ ଭଲ ଖାଇବି ଭଲ ରହିବି ଭଲ ପିନ୍ଧିବି ସବୁବେଳେ ଭଲ ଲାଗିବ ଧର୍ମର ଯେତେ ନିୟମ ରହିଲା ତାକୁ ଏଇ ଯୁଗର ଲୋକମାନେ ଅତି ପ୍ରୀତିରେ କିଛି ପାଳନ କରିବେ ସବୁ ଠେଲି ପେଲିକି ଚାଲିଛି କାମ ଆନନ୍ଦରେ କିଛି କରିପାରିବେନି ଧର୍ମର ଯେଉଁ ନୀତି ଗୁଡ଼ିକ ଅତି ଆନନ୍ଦରେ ପାଳନ କରିବା ଏଇଟା ସମ୍ଭବ ନୁହେଁ କଳିଯୁଗ ଲୋକମାନଙ୍କ ପାଇଁ କେବଳ ଗୋଟେ ବିଧିରେ ବହୁତ କଷ୍ଟରେ ଏଇଟା କରନ୍ତି ଦେଖୁନ ତୁମେ ବିବାହ କରିବେ ବିବାହ କଲେ ଘର ପ୍ରତିଷ୍ଠା କରିବେ ବିବାହ କରିବେ ଘର ପ୍ରତିଷ୍ଠା କଲେ କେତେ ଲୋକ ଖାଇବାକୁ ଦେବେ ଗାଁ ସାରା ଲୋକ ଖାଇବାକୁ ଦେବେ ଘରଟା କରିବେ କେତେ ଲୋକ ହେଲା 25 ଲକ୍ଷ ଟଙ୍କା କି 20 ଲକ୍ଷ ଟଙ୍କା ଗୋଟେ ଘର କରିବେ ଗାଁ ଲୋକ ଖାଇବାକୁ ଦେବା ପାଇଁ 20-30 ହଜାର ଖର୍ଚ୍ଚ କରିବେ ବ୍ରାହ୍ମଣଙ୍କୁ ଦେବା ପାଇଁ ଗୋଟେ ଠାକୁରଙ୍କୁ ପୂଜା କରିବା ପାଇଁ ଯେଉଁ ଗାମୁଛା ଆଣିବେ ଫଳ ଯେଉଁ ଆଣିବେ ଭୋଗ ଲାଗିବା ପାଇଁ ଦେଖ ଧର୍ମ ପାଇଁ ସବୁବେଳେ ଲୋକର ପ୍ରୀତି ନାହିଁ ନା ସବୁବେଳେ ନନାଙ୍କୁ ପଚାରିବେ ଏତିକିଟା ଚଳେଇ ହେବନି ରୋଷେଇ କ'ଣ କହିବେ ଏ ଗୋଟେ କ'ଣ ଅମୁଲ ପକାଉ ଦୁଇଟା ପକା କ'ଣ ଦରକାର ନନା କୁହ କ'ଣ ଦରକାର କୁହ ତୁମେ ଭଲ ଭାବରେ ରୋଷେଇ ଭାବରେ ଖାଇବାର ଅଛି ଆମ ଲୋକ ବ୍ରାହ୍ମଣ କ'ଣ କହୁଥିବେ କ'ଣ କମ୍ କରିହେବ କୁହ ଦେଖ ସେ ଗୋଟିଏ ଜାଗାରେ ଲୋକଙ୍କୁ ଖୁସି କରିବା ପାଇଁ କେତେ ସେଣେ ଚାଲିଛି ଏଣେ ଏଣେ ଭଗବାନଙ୍କୁ ଖୁସି କରିବା ପାଇଁ ଏତେ ସମୟ କ'ଣ ଯୋଗ୍ୟ କରୁଛି ଠିକ୍ ଶୀଘ୍ର ସାରିଦିଅନ୍ତୁ ଆମର ବେଳ ହେଇଗଲା ଲୋକମାନେ ଆସିବେ ଖାଇବେ ପ୍ରୀତି ଗୋଟେ କଳିଯୁଗ ଲୋକଙ୍କର ହୃଦୟରେ ପ୍ରୀତି ନାହିଁ ପ୍ରାୟ ସବୁ ଲେଖିଲେ ସେଥିପାଇଁ ବ୍ରଜବାସୀମାନେ ଯେଉଁମାନେ ଭଗବାନଙ୍କର ପାର୍ଶ୍ୱଦ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କ ହୃଦୟରେ ପ୍ରୀତି ରହିଛି ପ୍ରୀତି ସେମାନଙ୍କ ହୃଦୟ ଯାହା କୁହନ୍ତି ଉଟୁବ ହେଉଛି ସବୁ ଜିନିଷକୁ ମାନିଲେ ଏ କଥାରେ ପଡ଼ିଥିଲା ଯାହାର ଯେତେ ପ୍ରୀତି ଆସିବ ତାକୁ ବିଧିଟାକୁ ଗ୍ରହଣ କରିବା ପାଇଁ ତାଙ୍କୁ ସହଜ ହେବ ଖୁସି ଲାଗିବ ତାକୁ ଆନନ୍ଦ ଲାଗିବ ଆଉ ଯଦି ବିଧି ଆମେ କେବଳ ବିଧିଟାକୁ ଧରିକି ବସିବା ପ୍ରୀତି ଯେହେତୁ ନାହିଁ ବିଧି ପାଳନ କରୁଛି ବିଧି ପାଳନ କରୁଛି ପ୍ରୀତିଟା ଆସିବା ପାଇଁ କିନ୍ତୁ ବିଧି ପ୍ରାଣ କରିବା ଲକ୍ଷ୍ୟଟା ନୁହେଁ ଜୀବନ ସାରା ଖାଲି ଏଇ ନିୟମ ଗୁଡ଼ା ପାଳନ କରୁଥିବା ନା ପ୍ରୀତି ଆସିବନି ଯେହେତୁ ଆମେ ଉଶୃଙ୍ଖଳିତ ଆମ ହୃଦୟରେ ପ୍ରୀତି ନାହିଁ ବିଧି ପାଳନ ନ କଲେ ଆମେ ଶୃଙ୍ଖଳିତ ହେଇପାରିବାନି ସତ୍ୱଗୁଣକୁ ଆସିପାରିବାନି କୃଷ୍ଣ କନସିୟସନେସ୍ ବା କୃଷ୍ଣ ଚେତନା କଲ୍ଟିଭେଟ୍ କରିପାରିବାନି ସେଥିପାଇଁ ବିଧି ଗୁଡ଼ା ସବୁ ଦିଆଯାଇଛି ସେଥିପାଇଁ ଏଇଟା କଷ୍ଟ ଲାଗୁଛି କାରଣ ଯେତେ ଭକ୍ତିର ବିଧି ଗୁଡ଼ିକ ସେ ସବୁ ଇନ୍ଦ୍ରିୟର ବିରୁଦ୍ଧ ଯାହା ଯେତେବେଳେ ଯିଏ କରିବା ପାଇଁ ଚାହୁଁଛି ତାର ଏଇଟା ଗୋଟେ ମାଡ଼ ଭକ୍ତି ଜୀବନ ଗୋଟେ କ'ଣ ସବୁଥିର ବାଧା ଏଇଟା ହେଉଛି ଗୋଟେ ବଡ଼ ଜିନିଷ ସବୁଥିରେ ଶୋଇବାର ବାଧା ଖାଇବାର ବାଧା ସବୁଆଡ଼େ ସବୁଥିର ବାଧା ରେଷ୍ଟ୍ରିକ୍ଟେଡ୍ ଲାଇଫ୍ ସବୁବେଳେ ଆଉ କର୍ମୀ ଜୀବନ କ'ଣ ଅନରେଷ୍ଟ୍ରିକ୍ଟେଡ୍ ଲାଇଫ୍ କାହିଁ ରେଷ୍ଟ୍ରିକ୍ସନ୍ ଲାଇଫ୍ରେ କିଛି ନାହିଁ ଯେତେବେଳେ ଯାହା ହେଲା ହେଇ ସନ୍ଧ୍ୟାବେଳେ ବାଜିଲା ଏ କ'ଣ ଏ ବର୍ଷା ହେଉଛି ରେ ଦେ ପକଡ଼ା ଛାଣ ପକଡ଼ା ଛାଣ ପକଡ଼ା ଛାଣ ଖାଇସାରିବେ ପୁଣି ପୁଣି 10 ବାଜିବ ଏ ଦେ ରୋଷେଇ କର ପୁଣି ପୁଳେ ଖାଇବେ ପୁଣି ଶୋଇବେ ତାର ଗୋଟେ ଜୀବନରେ କିଛି ଶୃଙ୍ଖଳା ନାହିଁ ନା ସ୍ୱର ଶୃଙ୍ଖଳା ଅଛି ନା ଆଧ୍ୟାତ୍ମିକ ଶୃଙ୍ଖଳା ଅଛି କିଛି ନା ଆମର କ'ଣ ରେଷ୍ଟ୍ରିକ୍ଟେଡ୍ ଲାଇଫ୍ ଇନ୍ଦ୍ରିୟମାନଙ୍କୁ ପୁରା ତାଙ୍କୁ ସଂଯମିତ କରି ରଖିବା ପାଇଁ ସୁବ୍ୟବସ୍ଥା କରାହେଇଛି ଆଉ ଇନ୍ଦ୍ରିୟମାନଙ୍କୁ ସଂଯମିତ କରି ଭଗବତ ପ୍ରୀତି ଆଣିବା ପାଇଁ ସେ ବିଧିଟା କଷ୍ଟ ହେଇଯାଏ ସାଧକମାନଙ୍କୁ ବିଧିଟା କଷ୍ଟ ହୁଏ କିନ୍ତୁ ଉଦ୍ଦେଶ୍ୟ ତଳେ ଜଣେ ବୁଝିଦେବ ଯେମିତି ଆମର 4 ବେଳକୁ ଉଠିବା ପାଇଁ ଆମକୁ କଷ୍ଟ ଲାଗୁଛି କିନ୍ତୁ ଗୋସ୍ୱାମୀ ମାନେ ଶୋଇବି ନଥିଲେ, ତାଙ୍କୁ ଶୋଇବା ପାଇଁ କଷ୍ଟ ଲାଗୁଥିଲା। ଆସିବା ନିଦ୍ରା ଆହାର ବର୍ଜିତ, ଆମକୁ ଭୋଜନଟା ନହେଲେ କଷ୍ଟ ଲାଗୁଛି, ତାଙ୍କୁ ଭୋଜନ କରିବାକୁ ହିଁ କଷ୍ଟ ଲାଗୁଥିଲା। ମାନେ ଦେହର ଧାରଣକୁ ଏତେ ଉର୍ଦ୍ଧକୁ ଚାଲିଲାଇଥିଲେ। ଭଗବତ ପ୍ରୀତି ହୃଦ ଭିତରେ ଥିଲା ନା, ଭଗବତ ସମ୍ପର୍କ ହେଇଯାଇଥିଲା ନା, ଶରୀରରେ ଯେକୌଣସି କର୍ମ ତାଙ୍କୁ ବହୁତ କଷ୍ଟ ଲାଗେ, ତାଙ୍କୁ ଏତେ ରସ ମିଳିଥିଲା। ସ୍ନାନ କରିବା, ଏ ଯେଉଁ ଶରୀର କାର୍ଯ୍ୟ ଗୁଡ଼ିକ, ସ୍ନାନ ଦେଢ଼ ଭରତ ସେଥିପାଇଁ ବହୁତ ଖୁସିରେ ଥିଲେ। ଯାହା ଏଥିରେ ଶରୀର କ୍ରିୟା ପାଇଁ ସମୟ ଯାଉନି, କେଉଁ ଶରୀରରେ, ମୃଗ ଶରୀରରେ, ମଣିଷ ଶରୀରରେ କ'ଣ, ତୁମେ ଶରୀର ପାଇଁକି ସମୟ ଦେବାକୁ ପଡ଼ିବ। ଖାଇବ, ବାଥରୁମ୍ ଯିବ, ଦାନ୍ତ ସଫା କରିବ, ମଳମୂତ୍ର ତ୍ୟାଗ କରିବ, ଯେତେ ପ୍ରକାର ଯେ ସିଷ୍ଟମ ରହିଛି, ଲୁଗାପଟା ସଫା କରିବ, ସମୟ କେତେ ଚାଲ ଲାଗୁଛି, ଶୋଇବାକୁ ପଡ଼ିବ, ଆଉ ପୁଣି ବିଭିନ୍ନ ବିଧି ଭିତରେ। କିନ୍ତୁ ଭରତ ମହାରାଜ ଖୁସି ହେଉଥିଲେ ମୃଗ ଶରୀରରେ, କାହିଁକି ଏଥିରେ ଦେହ ପାଇଁ ବେଶୀ ସମୟ କି ଦେବାର ନାହିଁ। ଦେହ ପାଇଁ ଯେଉଁ ସମୟ, ତା ପାଇଁ ସ୍ପେଶାଲ କିଛି ତୁମର ଚେଷ୍ଟା କରିଦେଲେ, ଘାସ ସବୁଆଡ଼େ ମିଳୁଛି, ସେ ପୁଣି ଶୁଖିଲା ଘାସ ଖାଉଥିଲେ, ଆଉ ମଳମୂତ୍ର ଯେଉଁଠି ପାରେ ସେଠି ତ୍ୟାଗ କରିଦେଉଥିଲେ, ଆଉ ଯେଉଁଠି ପାରେ ସେଠି ଶୋଇଯାଉଥିଲେ। ମଣିଷ ଘର ଖଣ୍ଡେ କଲେ ତାର କେୟାର ନେବାକୁ ପଡ଼ିବ ନା ନାହିଁ, ଏଇଟା ଏଇଟା ଫାଟିଗଲା, ଏଇଟା ଏ ହେଲା, ଏଇଟା ନ, ଆଉ ତାଙ୍କର ପଶୁପକ୍ଷୀଙ୍କର କ'ଣ ଅଛି, ସେଥିପାଇଁ ସେ ବହୁତ ଖୁସିରେ ରହୁଥିଲେ। ଏ ସମସ୍ତ ବିଧି ପାଳନ କରିବାର ଉଦ୍ଦେଶ୍ୟ ରହୁଛି କେମିତି ଭଗବତ ପ୍ରୀତି ଜାଗ୍ରତ କରିବା। ଆଉ ଯେତେବେଳେ ଆମର ଭଗବତ ପ୍ରୀତି ଆସିବ, ସେତେବେଳେ ବିଧି ଗୁଡ଼ିକ ଆମ ପଛେ ପଛେ ଗୁଡ଼େଇବ, ସେତେବେଳେ ସେ ଗୋଟେ ସ୍ୱାଭାବିକ ଜୀବନ ହେଇଯିବ। ଏବେ କ'ଣ ଗୋଟେ ମଙ୍ଗଳ ଉଠିବା ଦରକାର, ଚାରିଟାବେଳେ ଉଠିବା ଦରକାର, ଆମର ଜପ ସରିବ, ଏଇଟା ଗୋଟେ ବିଧିରେ ଆମେ ଉଠିଛେ, ଏଇଟା ଭଲ ହବ। ନ ରହିଲେ ବି ଆମେ ପୁଣି ଅଳସୁଆ ହେଇଯିବା ନା, ସେତେବେଳେ ପ୍ରୀତି ଆସିଯିବ, ସେତେବେଳେ ଏତିକି ସମୟ ମୁଁ ଶୋଇଗଲି, ଏତିକି ସମୟ ମୋର ନଷ୍ଟ ହେଇଗଲା, ବର୍ତ୍ତମାନ ନିଦ ନହେଲେ ଆମକୁ ଦୁଃଖ ଲାଗୁଛି, ସେତେବେଳେ ନିଦ ହେଲେ ଦୁଃଖ ଲାଗେ, ମୋର ଏତିକି ସମୟ ବେକାର ଭୋଜନରେ ଏ ଶୟନରେ ଚାଲିଗଲା, ଏତିକି ଜୀବନ। ଯେମିତି ଗୋସାଇମାନେ ଲେଖିନାହାନ୍ତି, ଏଇ ଭକ୍ତୃ ଠାକୁର ଯେମିତି ଲେଖିଲେନି କ'ଣ, ଯୌବନ ଯଖନ ଧନ ଉପାର୍ଜନେ ହଇଲୁ ବିପୁଲ କାମୀ, ଧର୍ମ ସ୍ମରିଆ ଗୃହିଣୀର କର ତଖନ ଧରିନୁ ଆମେ। ସେତେବେଳେ ଧର୍ମ ମୋତେ ଲାଗିଲା, ମୁଁ ସ୍ତ୍ରୀକୁ ବିବାହିବି, ବିବାହିବି, ସ୍ତ୍ରୀର ହାତ ଧରିବି, ପାଣି ଗ୍ରହଣ କରିବି, ଏଇଟା ମୋର ଧର୍ମ, ସେତେବେଳେ କେବଳ ଗୋଟେ ଧର୍ମ, ସେ ସେତେବେଳେ ମୋତେ ଖାଲି ସେଇଟା ଧର୍ମ ଭଳିଆ ଦେଖା ହେଲା, କେମିତି ବିବାହ, କେମିତି ସ୍ତ୍ରୀ ଗ୍ରହଣ କରେ, ଆଉ ବିପୁଳ କାମୀ ହେଇଗଲି, କାହିଁକି ଧନ ରୋଜଗାର କରିବା ପାଇଁ, ଧନ ପରେ ଆସିଲା ସ୍ତ୍ରୀ, ତାପରେ ସେ ଲେଖିଲେ ନା, ବହୁ ସୁତା ସୁତ ତାହାର ସହିତ କାଳ କ୍ଷଳ କ୍ଷ କହିଲୁ କତ, ଏମିତି ଅଛି ସେ ପଦ, ମରମ ହଇଲୁ ହତ, ବହୁ ସୁତା ସୁତ ଜନମ ହଇଲ, ଆଗେ ବିପୁଳ କାମନା ଆସିଲା ଧନ ରୋଜଗାର କରିବା ପାଇଁ, ତାପରେ ଗୃହିଣୀର କର ଧରିଲି, ଧର୍ମ ଏଇଟାକୁ ଭାବିଲି, ତାପରେ ପିଲା ଛୁଆ ଜନ୍ମ ହେଲେ, ବର୍ତ୍ତମାନ ହୃଦୟରେ ବହୁ ସୁତା ସୁତ ବହୁତ ପିଲା ଛୁଆ ଜନ୍ମ ହେଇଗଲେ, ବର୍ତ୍ତମାନ ଗୋଟେ ପିଲା ଛୁଆର ଲୋକ କହୁଛି ମୁଁ ପାଗଳା ହେଇଗଲେଣି, ସେ ବହୁ ସୁତା ସୁତା ଲେଖିଲେ, ମୋର ମରମ ହଇଲା ହତ, ମୋ ହୃଦୟଟା ବର୍ତ୍ତମାନ ପୁରା ଦୁଃଖରେ ମୁଁ ଭାସିଗଲି, ସେଟା ସେ ନେଇକି ବାର୍ଦ୍ଧକ୍ୟ ଅବସ୍ଥାରେ ଛାଡ଼ୁଛନ୍, କେମିତି ଦୁଃଖ ବର୍ତ୍ତମାନ। ଏବେ ଏବେ ଶୁଣ ପ୍ରଭୁ, ଆମି ଗତିହୀନ ଭକତି ବିନା ତ କହେ, ତବ କୃପା ବିନା ସକଲେ ନିରାଶ ଦେହ ମୋର ପଦାଶ୍ରୟ। ଏତେ ବଡ଼ ଗୋଟେ ସିନେରୀ, ଏତେ ବଡ଼ ଜୀବନ ଇତିହାସ, ଶେଷରେ ଗୋଟେ ଶୂନ୍ୟ ଚାଲିବ। ଯେମିତି ଗୋଟେ ବହୁତ ବଡ଼ ମ୍ୟାଥମେଟିକ୍ସରେ ବହୁତ ବଡ଼ ଅଙ୍କଟା କଷିଛ, କଷିଛ କଷିଛ, ରେଜଲ୍ଟଟା ବାହାରିଲାନି, କ'ଣ ହେଲା, ମିଳିପାରିଲାନି, ଗଲା, ବୃଥା ହେଇଗଲା। ଜୀବନରେ କେତେ କଷ୍ଟ, କେତେ ନିନ୍ଦା ସହିଛ, କେତେ ଦୁଃଖ କଷ୍ଟ, ଶୀତ ଆତ ବବା ତ ବରିଷଣ, ସେ ଲେଖିଲୁ ନା, ଏଦିନ ଯାଉମିନି ଯାହାକିରେ, ଏତେ ଦିନ ରାତି ଜଗି ବର୍ଷା ଖରା ଖାଇ ଯାହା ସବୁ ପରିବାର ପାଇଁ କରିଛ, ଶେଷରେ ସବୁ ନିରାଶ ଲାଗିବ ସମସ୍ତଙ୍କ ପାଇଁ, ଶରୀର ସବୁ ନିରାଶ ଅବସ୍ଥାକୁ ନେଇଯିବ ଯେତେବେଳେ ବୃଦ୍ଧ ହେଇଯିବ। ଆଉ ସବୁଠୁ ବଡ଼ ନିରାଶ କ'ଣ, କାମନା ଯଦି ପୂର୍ଣ୍ଣ ନ ହେଇଥିବ, ଭଗବାନଙ୍କ ଭକ୍ତି ତୁମେ ନ ପାଇଥିଲେ ତ ମନଟା କେତେବେଳେ ଗୋଟେ ସନ୍ତୋଷ ଆସିବନି, ସେ କ'ଣ ଗୋଟେ ଯାହା ହେଲେ ଗୋଟେ କାମନା ରହିଥିବ, ସିଏ ବଡ଼ ହେଇଗଲା ମୁଁ ବଡ଼ ହେଇପାରିଲି, ତା ପୁଅଟା ମଣିଷ ହେଇଗଲା ମୁଁ ହେଇପାରିଲି, ଏକାକି ଥିଲେ ବିବାହ ଚୁରା ନ ହେଇଥିଲେ ତୁମକୁ ସେୟା ଲାଗିବ, କ'ଣ ମୋ ଜୀବନ ଲାଭ ହେଲା, ମୁଁ ନା ଗୋଟେ ସନ୍ନ୍ୟାସ ହେଇପାରିଲି, ନା ଗୋଟେ ବଡ଼ ଲୋକ ହେଇପାରିଲି, ନା ମୋର ଗୋଟେ ଏମିତି ହେଇପାରିଲି, ନା ଗୋଟେ ପ୍ରବଚକ ହେଇପାରିଲି, ସବୁ ଗୋଟେ କାମନା ରଖିକି ଯିବ ଜୀବ। ଭକ୍ତିରେ ଶୁଦ୍ଧ ଭକ୍ତି ନ ମିଳିଲେ ମନ କ'ଣ, ମନ ଗୋଟେ ଅପୂରଣୀୟ ତାର ସ୍ଥାନ ଅଛି, ମନରେ ଯେଉଁ କାମନାଟା ତାକୁ ପୂରଣ କରିପାରିବନି, ସେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଚାହୁଁଛି, କିଛି କେବଳ ଗୋଟିଏ ଜିନିଷ ତାକୁ ପୂର୍ଣ୍ଣ କରିଦିଏ, କେଉଁଟା ଶୁଦ୍ଧ ଭକ୍ତି, ନିରାଶ ଲାଗିବ, ଏଣେ କାମନା ଏଣେ ସର ଭଲ, କାମନାଟା ପୂର୍ଣ୍ଣ ହେଇପାରିଲାନି, ତୁମ ଆଗରେ କିଏ ବଡ଼ ହେଇଗଲ, ଆଉ ଏଣେ ସର ସାଥି ଦେବନି, ସେଥିପାଇଁ ସେ ଲେଖିଲେ, ଏବେ ଶୁଣ ପ୍ରଭୁ ଆମେ ଗତିହୀନ। ଦେଖୁନା କେମିତି କି ଶବ୍ଦ ଲଗେଇଛି, କି ୱାର୍ଡିଂ ଲଗେଇଛନ୍ତି, ପ୍ରଭୁ ଶୁଣ ମୁଁ ଗତିହୀନ ହେଇଗଲି। କ'ଣ ଗତିହୀନ ହେଇଗଲି? ସମୟ ପଳେଇଗଲା ପରେ ଜଣେ ବୃଦ୍ଧ ଅବସ୍ଥା ତ ଗତିହୀନ, କିନ୍ତୁ ବାଟ ଦେଖାଯିବନି, ବାଟ ବୁଢ଼ା ହେଇଗଲେ ତ ବାଟ ଦେଖାଯିବନି ଆଉ। ସ୍ୱର ଏତେ ଯନ୍ତ୍ରଣା, ଆଣ୍ଠୁ ଗଣ୍ଠି ବସିବା, ସବୁ କଡ଼କଡ଼ ଡାକେ ନାହିଁ କି, ଯୋଉ ଉଠିବେ ବୁଢ଼ା ମାନେ ଖଟ ଖାଟ ହଉଥିବ, ଆସ ହେ ଡାକୁଥିବେ, ଏଣେ ଏଠି ଆସି ମୋ କମରଟା ଗୋଟେ ଚାପିଦେଲୁ, ବସିଲା ବେଳକୁ ତକିଆ ଦିଆ ହଉଥିବ, ବସି ବସି କେତେ ବସିବୁ, ବସିଲା ବେଳକୁ କଷ୍ଟ ନା, ତୁମେ ବସିଲା ବେଳକୁ ସବୁ ଦେଖୁନା, ତୁମେ ଶୋଇଗଲା ବେଳକୁ ଅଧିକା ସମୟ ଶୋଇଗଲା ହାତ ଗୁଡ଼ା ବଥା ହଉଛି, ସେ ଖାଲି ଶୋଇକି ପଡ଼ିବେ। ହେଲା ତୁମେ ଯାହା ହେଲା ସ୍ୱରଟା କଷ୍ଟ ହୁଅନ୍ତା, ମନଟା ଟିକେ ଶାନ୍ତି ହୁଅନ୍ତା, ମନରେ ରହିଗଲା ଅପୂରଣୀୟ କାମନା, କାରଣ ଜୀବନ ସାରା ଭଗବାନଙ୍କୁ ଭଜନ କରିନେଇ ନା ସିଏ, ଭଗବତ ପ୍ରୀତି ନଥିଲେ ତ ସବୁ କଷ୍ଟ, ଆଉ ସବୁ କଷ୍ଟ ଜୀବନ, ଗୃହସ୍ଥ ଜୀବନ କଷ୍ଟ, ବ୍ରହ୍ମଚାରୀ ଜୀବନ, ଯେଉଁ ଜୀବନ ହଉ, ଆଉ ବର୍ଣ୍ଣାଶ୍ରମ ସିଷ୍ଟମ ସହିତ କିଛି ମତଲବ ନାହିଁ। ତୁମେ କୃଷ୍ଣ ପ୍ରୀତି, ଭଗବତ ପ୍ରୀତି ତୁମର ନ ଆସିଲା ମାନେ ଜୀବନଟା କଷ୍ଟ, ସମସ୍ତଙ୍କ ପାଇଁ କଷ୍ଟ, କାହାର ପରସେଣ୍ଟ ଟିକେ ବେଶୀ, କାହାର ଟିକେ ପରସେଣ୍ଟ କମ୍, କିନ୍ତୁ କଷ୍ଟ ସବୁ ମନ କତୁରୁ ଆସୁଛି ଆଉ। ସୁଖ ତ ମନ ଦବ ଆଉ, ଆଉ ମନର ତ ଆହାର, ତାର ମନର ଯେଉଁ ଆହାର ରହିଛି କେବଳ ମେଟେରିଆଲ ଜିନିଷଗୁଡ଼ା କ'ଣ, ଭୌତିକ ଜିନିଷଗୁଡ଼ା, ତାକୁ କେବଳ ଗୋଟିଏ ଜିନିଷ ଦରକାର, କ'ଣ, ଭକ୍ତି, ଶୁଦ୍ଧ ଭକ୍ତି, କେବଳ ଭଗବାନଙ୍କ ଚିନ୍ତନ, ଭଗବାନଙ୍କର ସେବା, ଭଗବାନଙ୍କ ପାଇଁ ସବୁ କାର୍ଯ୍ୟ, ଶୁଦ୍ଧ ଭକ୍ତି, ଶୁଦ୍ଧ ଭକ୍ତି ମାନେ ଆଉ କିଛି ଅଭିଳାଷ ନଥିବ ସେଇଟା, ସେଥିରେ ମନ ସନ୍ତୋଷ। ସେତେବେଳେ ବୁଢ଼ା କ'ଣ, ଟୋକା କ'ଣ, ମରିବା ଅବସ୍ଥା କ'ଣ, ଯାହା କ'ଣ, ଆଉ ଦୁଃଖ ଲାଗିବନି। ନରେ ଶିଶି ଯେମିତି ଲେଖିଲେ, ଏବେ ଶୁଣ ପ୍ରଭୁ ଆମେ ଗତିହୀନ ଭକତି ବିନୋଦ କହେ, ତବ କୃପା ବିନା ସକଲି ନିରାଶା, ଆପଣଙ୍କ କୃପା ବିନା ସବ ନିରାଶା, କୃପା ନ କରିବେ ସବ ମୋତେ ବିଷ ଭଳିଆ ଲାଗୁଛି। ଏସବୁ ଗାଁ ଗଲେ ବୁଢ଼ା ବୁଢ଼ୀ କୁହନ୍ତିନି, ମୋତେ ଆଉ କିଛି ଭଲ ଲାଗୁନି, ମୋତେ ବିଷ ଭଳିଆ ଲାଗୁଛି, ପିଲା ଛୁଆ ମୋତେ ବିଷ ଭଳିଆ ଲାଗୁଛି, ସ୍ତ୍ରୀ ଛୁଆ ପିଲା ବିଷ ଭଳିଆ ଲାଗୁଛି, ଧନ ସମ୍ପତ୍ତି ବିଷ, କ'ଣ ବିଷ ଭଳିଆ ଲାଗୁଛି, ବିଷ ପିଉଛୁ ନା କ'ଣ, ସିଏ ଯେଉଁ କହୁଛନ୍ତି ବିଷ ଭଳିଆ ଲାଗୁଛି, ସିଏ ସେଇଟାକୁ ସେ ଲେଖିଦେଇଛନ୍ତି, କ'ଣ ବିଷୟ ଲେଖିଲେ ନାହିଁ, ସଂସାର ବିଷୟ ନହେଲେ, ଆରେ ଯେତେବେଳେ ଯୁବକ ଥିଲା ସବୁ ବୁଝିପାରୁନଥିଲା ଏଟା ବିଷ ବୋଲି, ବୁଢ଼ା ହେଇଗଲା ବର୍ତ୍ତମାନ ସବୁ ସବୁ ପ୍ରକାର ଅସୁବିଧା ଆସିକି ପହଞ୍ଚିଗଲା, ବର୍ତ୍ତମାନ କ'ଣ ମୋତେ ବିଷ ଭଳିଆ ଲାଗୁଛି। ଦେଖୁନା ଯେଉଁ ବୟସ୍କ ଲୋକ ବାବା ମାନେ ମା ମାନେ ସବୁ ବସିଥିବେ, ତାଙ୍କୁ କିଛି ଭଲ ଲାଗେ, ପୂଜା ହଉଥିବ, ବିବାହର ହଉଥିବ, ଆଉ କୌଣସି ଜିନିଷ ଭଲ ଲାଗୁନଥିବ, ଛୁଆମାନେ ସେଠି ଆମରି ଖେଳୁଥିବେ, ସେତେ ଖାଲି ବସିଥିବ ବୁଢ଼ା, ସବୁ ବିଷ ଭଳିଆ ଲାଗିବ, ସମସ୍ତଙ୍କର ଦିନ ଆସିବ ଏ ଦିନଟା, ବୃଦ୍ଧଟା ସମସ୍ତେ ହେବେ ନା ନା ନା, କିଏ ବ୍ରହ୍ମଚାରୀ ହେବନି ନା ଗ୍ରସ୍ତ ହେବନି, ସମସ୍ତେ ବୃଦ୍ଧ ହେବେ, ସେତେବେଳେ ଆମକୁ କେବଳ ଏଇ ଗୋଟିଏ ଜିନିଷ ସାହାଯ୍ୟ କରିବ, ଯଦି ଭଗବତ ପ୍ରୀତି ଥିବ ତ ବୁଢ଼ା ଟୋକା ସହିତ କିଛି ମତଲବ ନାହିଁ। ଦେଖୁନା 70 ବର୍ଷ ବୟସରେ ପ୍ରଭୁପାଦ କେମିତି ଯାଇକି କ'ଣ ସେ କରିକି ଆସିଲେ 70 ବର୍ଷ ବୟସରେ, ଏ 70 ବର୍ଷରେ ଆସିଥିଲା ସେ ବାବା, ସେ 70 ବର୍ଷ ବୟସରେ ଆରମ୍ଭ କଲେ ଗୋଟେ ମିଶନ, ଗୋଟେ ଆନ୍ଦୋଳନ, ବିଶ୍ୱରେ ଆନ୍ଦୋଳନ କଲେ 70 ବର୍ଷ ବୟସରେ, ପୁଣି କେଉଁଠି ଯାଇ, ନିଜ ଦେଶ ନୁହେଁ, ନିଜ ସ୍ଥାନ ନୁହେଁ, ନିଜ ଭାଷା ନୁହେଁ, ଆଉ ନିଜ ବିଭାଗର ବା ଶ୍ରେଣୀ ବିଭାଗ, ଆମେ ହିନ୍ଦୁ ଲୋକ ବି ନୁହନ୍ତି କିମ୍ବା ସେମାନେ କଲଚର ଲୋକ ବି ନୁହନ୍ତି, ସେଠି ଯାଇ କେତେ ବଡ଼ ଗୋଟେ ଆନ୍ଦୋଳନ କଲେ, ବହୁତ ଭଗବତ କୃପା ବିନା ପ୍ରୀତି ବିନା ସବୁ ଅବସ୍ଥା କଷ୍ଟ, ତବ କୃପା ବିନା ସକଲି ନିରାଶ, ସବୁ ଜିନିଷ ବେକାର, ଏବେ ସବୁ ଜିନିଷ ଭଲ ଲାଗୁଛି, ଆଏ ସେ ଘରେ ଏଇଟା ପ୍ରାଇମର ପକାଅ ରେ, ଏଇଟା ଏଇଟା ଲଗାଅ ରେ, ଏଠି ଟାଇଲ ପକାଅ, ମାକରଣା ମାର୍ବଲ, ଏ ଘର ଏତେ ଜିନିଷ, ଏ ସବୁ ଜିନିଷ ଭଲ ଲାଗୁଛି, ଲୋକ ଆସି ବସିଛି, ହଁ କେଉଁଠି ଟେବୁଲଟା ଆଣିଲ, କେଉଁଠି ଚେୟାରଟା ଆଣିଲ, ଏଠି କ'ଣ ବାପା, ଏଇଟା କ'ଣ ତୁମେ ଦେଖୁଛ, ଶାଢ଼ୀ ପିନ୍ଧା, ଇଏ ଇଏ ସଜାସଜି ସବୁ ତୁମେ କରୁଛ, ଘର ଦ୍ୱାର ସଂସାର ସବୁ ଜିନିଷ ଦିନ ବିଷ ହେଇଯିବ, ସବୁ ନିରାଶ ଲାଗିବ, ବୃଦ୍ଧ ହେଇଯିବ, ତୁମର ଭଗବତ ପ୍ରୀତି ନଥିବ, ସବୁ ନିରାଶ ଲାଗିବ, ଲାଇଫଟା କ'ଣ, ଜୀବନଟା କ'ଣ, କିଛି କ'ଣ କ'ଣ ଜାଣି ହେବନି। ବୟସ୍କ ବାବାମାନଙ୍କୁ ପଚାର ଜୀବନଟା କ'ଣ, କ'ଣ କିଛି ନାହିଁ, କ'ଣ କିଛି ନାହିଁ, ଏତେ ନାଟକ କଲୁ, ବାହାଚୁରା ଆସିଲୁ, ନାତି ନାତି ବାହାଘରରୁ ଚବାଡ଼ି କିଣିଲୁ, ମାଡ଼ପିଟି କଲୁ, ସବୁ କଲା, ଘର ଦ୍ୱାର କରିକି କଥା, କିଛି ନାହିଁ, କିଛି ନାହିଁ, ସକଲି ନିରାଶ, ସବୁ ନିରାଶ ଲାଗିବ। ଟ୍ରେଭେଲଟି କୃପା ଯଦି ମିଳିଛି, ସେ କୃପା ବିନା ସବୁ ନିରାଶ, ମୋତେ ଟିକେ ପଦାଶ୍ରୟ ଦିଅ, ଭଗବତ ପ୍ରୀତି ବିନା ସବ ଜିନିଷ ବେକାର ହେଇଯିବ, ବହୁତ ସାବଧାନ ଭାଗବତ ଭାଗବତ ସେଥିପାଇଁ ପ୍ରେମ ଧର୍ମ ପ୍ରଜୀବିତ କହିଥିବ ପରମ ନିର୍ମଶ୍ଚରଣାମ ସତା, ପ୍ରକୃଷ୍ଟ ରୂପରେ ଉଜ୍ଜିତ, ଏଠି କିଛି ନାହିଁ, କେବଳ ଭଗବତ ପ୍ରେମ ସେବା, ଭଗବାନଙ୍କୁ ଭଲ ପାଇବାର ଅଛି, ତାଙ୍କ ପାଇଁ କିଛି ଜୀବନରେ କରିବାର ଅଛି, ଗୁରୁକୃଷ୍ଣଙ୍କ ପାଇଁ, ୟା ଛଡ଼ା ସବୁ ନିରାଶ ହେଇଯିବ ଦିନେ। ବ୍ରଜବାସୀ ମାନେ ଏତେ ସୁଖରେ ଆଜି ସବୁ ନିୟମକୁ ପାଳନ କଲେ କାହିଁକି, କୃଷ୍ଣ କୃଷ୍ଣ କହିଛନ୍ତି କୃଷ୍ଣଟା ମୋର ପ୍ରିୟ ବୋଲି। ତ ସମସ୍ତେ ବସ୍ତ୍ର ଅଳଙ୍କାର ପିନ୍ଧି ଶଗଡ଼ରେ ସବୁ ବସିଲେ। ଅନ୍ୟାଂଶ୍ୟନ୍ ଉଡ଼ୁୟୁକ୍ତାନି ତେ ଚାରୁହ୍ୟ ସ୍ୱଲଙ୍କୃତା ଗୋପଶ୍ଚ କୃଷ୍ଣ ବିରିୟାଣୀ ଗାୟନ୍ତ ସଦ୍ଦିଜାଶିଷ। ଗୋପଗଣ ଉତ୍ତମ ଅଳଙ୍କାର ଯୁକ୍ତ ଏବଂ ଗୋପୀଗଣ ବାହିତ ଶକଟରେ ଆରୂଢ଼ ହୋଇ ବ୍ରାହ୍ମଣଗଣଙ୍କର ଆଶୀର୍ବାଦ ସହିତ କୃଷ୍ଣ ମହାତ୍ମ୍ୟ ଗାନ କରିଥିଲେ। ତାହେଲେ ଯେତେବେଳେ ଗୋବର୍ଦ୍ଧନ ପରିକ୍ରମା ସେ କରୁଛନ୍ତି, ପୂଜା ସରିଲେ ବର୍ତ୍ତମାନ ଗୋବର୍ଦ୍ଧନ ପରିକ୍ରମା କରି ଗୋପମାନେ କେମିତି ଚାଲୁଥିଲେ ତଳେ, ଗୋପୀମାନେ ସବୁ ଶଗଡ଼ରେ ବସିଥିଲେ। ଯେ ଗୋପୀମାନେ ଯେ ଚାଲିପାରିବେନି ସେମିତି ମାନେ ନୁହେଁ, ସେତେବେଳେ ନାରୀମାନଙ୍କୁ ସେଭଳି ସମ୍ମାନ ଦିଆଯାଉଥିଲା, ମର୍ଯ୍ୟାଦା ଦିଆଯାଉଥିଲା, ତାଙ୍କୁ ଦେଖିବେନି, ସେ ସବୁ ଲୁଚିକି ରହିବେ, ମୁଣ୍ଡରେ କ'ଣ ଟାଣନ୍ତି ସେଇଟା ଚଉଟା, ତାଙ୍କ ମୁଁ କେହି ଦେଖନ୍ତିନି, ସେ ଶାଶୁ ଦେଖେ ଆଉ ସେ ଶ୍ୱଶୁର ଆଗରେ ବି ସେମିତିକା, ସେଭଳିଆ ଶାଶୁ ଆଗରେ ଟିକେ ଆଉ ସ୍ୱାମୀ ଆଗରେ ସବୁବେଳେ ନହେଲେ ସେ ତ ବୁଢ଼ୀମାନଙ୍କୁ ମୁଁ ଦେଖିଛି ସେମିତି ଟାଣିଦେବେ, ବୁଢ଼ୀମାନେ ପୁରା ତା ମୁହଁ ଦେଖା ହବନି। ବର୍ତ୍ତମାନ ଗୁଡ଼ାକ ଅଛି କିଛି, ଦେଢ଼ଶୁର ଭାଇ ବୋଉ ସବୁ ଥିଲା, ସେ ତାକୁ ସେ ଆସିଲେ ଡାକ ମାରିବେ ମୁଁ ଯାଉଛି, ବର୍ତ୍ତମାନ ମୁଁ ଦେଖିବି, ମୁଁ ଦେଖିଲିଣି, ମୁଁ ଦେଖିଥିଲି ସେଇଆ ଡାକ ମାରିବେ ମୁଁ ଯାଉଛି, ସେ ବାହାରି ପଡ଼ିବେ କିଏ ଅଛ କି, ସେ ପଳେଇଯିବେ ତାଙ୍କୁ ଦେଖିବେନି, ବର୍ତ୍ତମାନ ସିଏ ତାକୁ ଖାଇବାକୁ ଦେଉଛି, ତାକୁ ଖାଇବାକୁ ଦେଉଛି, ଦେଢ଼ଶୁର ଭାଇ ଖାଇବାକୁ ଦେଉନାହାନ୍ତି, ଏବେ ହେଇଗଲାଣି ସେତେବେଳେ ଛୁଇଁବେନି, ତାଙ୍କ ଲୁଗା ଛୁଇଁଲା ମାନେ ଅସୁବିଧା, ତାଙ୍କ ଉଚ୍ଛିଷ୍ଟ ଛୁଇଁବେନି, ବହୁତ ଜିନିଷ ଥିଲା, ବର୍ତ୍ତମାନ କିଛି ନାହିଁ, ସହ କଳିବା ମାନେ ଏତେ ରେଷ୍ଟ୍ରିକ୍ସନ୍ ରଖା ହଉଥିଲା, ଯେମିତି କୌଣସି ଖରାପ ମନୋଭାବ ଆସିବନି, ସେ ଗୁରୁଜନ ବର୍ତ୍ତମାନ କିଛି ନାହିଁ, ବର୍ତ୍ତମାନ ଯେ ତାକୁ ଖାଇବାକୁ ଦେଉଛି, ମୁହଁ ଦେଖା ଦେଖି ହଉଛନ୍ତି, ଦେଶ କିଛି ନାହିଁ, ତାଙ୍କ ତ ବର୍ତ୍ତମାନ ସବୁ ଗୋଟେ ଘାଟରେ ବସିଗଲେ, ଗୋଟେ ଘରେ ଖାଇକି ଦଉଛନ୍ତି ଖାଇବା ପାଇଁ, ଆଉ ଦେଖିଲେଣି ସବୁଆଡ଼େ ନାରୀମାନଙ୍କୁ ସୁରକ୍ଷାରେ ରଖାଯାଏ, ଆଉ ସେମାନଙ୍କୁ ସେମିତି ସମ୍ମାନ ଦିଆଯାଉଥିଲା। ଏସବୁ ବିବାହ ହେଲା ବେଳେ ଶିଶୁ କ'ଣ ବସିକି ଯାଆନ୍ତି, ସବାରି ସବାରି ଥିଲା, ସବାରି ହେ ତା ଟିକେ 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 ଗଣାନ୍ତି, ସେ ତା ଭିତରେ ବସିକି ଯାଉ, ଆସିବ ଆପ ଘରକୁ ବି ସବାରରେ ଆସୁଥିଲା, ତାପରେ ବାହାରିଲା ରିକ୍ସା, ରିକ୍ସାରେ ସେ କପଡ଼ା ଆଉ ଗୋଡ଼େ ଦେଇକି ତାକୁ ଧରିକି ଆସୁଥିଲେ, ଗୋଟେ ବହୁତ ଗୋଟେ ଜଣେ ନାରୀଙ୍କୁ କେତେ ସୁରକ୍ଷା ରଖା ହଉଥିଲା, ଅର୍ଜୁନଙ୍କର ସେଟା ବଚନ ଥିଲା ନା, ଆଉ କାରଣ ପୁରୁଷ ଆଉ ନାରୀ ତାଙ୍କର ସମ୍ପର୍କଟା ସେଭଳି ନା ଘୃତ ଆଉ ଅଗ୍ନି ଭଳି, ଏଟା କାହାକୁ ଦୋଷ ଦିଆଯିବନି, ତେଣୁ ସଂସ୍କୃତିରେ ସେ ନାରୀମାନଙ୍କୁ ସେମିତି ରଖାଯାଉଥିଲା, ସେମାନେ ସେମିତି ରହୁଥିଲେ, ଯେମିତି ପୁରୁଷକୁ ବିପଦରେ ପଡ଼ିବେନି କି ସେ ନାରୀର ନିଜର ସତୀତ୍ୱ ନଷ୍ଟ ହୁଏନି। ବିବାହ ହେଲା ପରେ ବି ଏ ବୋହୁକୁ କ'ଣ ଗୋଟେ ମୁହଁ ଚୁଆଁ ଅଛି ଜାଣିଛୁ ନା ନାହିଁ, ତୁମଟେ ଅଛି ନା ନାହିଁ, ମୁହଁ ଚୁଆଁ କୁହନ୍ତି, ତାକୁ ଆସିବେ ତା ମୁହଁ ଦେଖିବେ, ତାକୁ ଟଙ୍କା ଦେଇକି ଯିବେ, ମୁହଁ ଚୁଆଁ ଦେଖି, ବର୍ତ୍ତମାନ କ'ଣ ମୁହଁ ଚୁଆଁ ପହଞ୍ଚ, ତାକୁ ତ ତାକୁ କିଏ ନ ଦେଖିବେ ସଂସାର ସାରା, ତାକୁ ଫେସବୁକ୍ରେ ତାର ଛାଡ଼ିଛି ଆଉ ତାକୁ ମୁହଁ ଚୁଆଁ କ'ଣ, ତାକୁ ମୁହଁ ଫେସବୁକ୍ରେ ଦେ, ତାକୁ ସେ ଫେସବୁକ୍ରେ ଆଉ ହ୍ୱାଟ୍ସଆପ୍ରେ କ'ଣ କ'ଣ ସବୁ ସବୁ ତାକୁ ଚିହ୍ନିଥିବେ, ସେତେବେଳେ ଗୋଟେ ଝିଅ ବିବାହ ହେଇକି ତାକୁ ମୁହଁ ତାକୁ ଦେଖିବା ପାଇଁ ଗାଁ ସାରା ଲୋକ ଆସି, ଏବେ କ'ଣ ଯେ ସ୍ୱାମୀ ଗାଡ଼ି ପଛରେ ମୁଣ୍ଡ ଖୋଲି ଦେଇକି ତାର ଡ୍ରେସ୍ ପିନ୍ଧିକି ତାର ବସିକି ପଡ଼ିଲେ, ଏଇ ସଂସ୍କୃତିର ଅଧପତନ କାହିଁକି ହେଉଛି, ପ୍ରଭୁ ସେଥିପାଇଁ ରଚନା କରିଛନ୍ତି ନା, ଯେପର୍ଯ୍ୟନ୍ତ ନାରୀମାନେ ସତୀତ୍ୱ ରକ୍ଷା ନ କରିବେ, ପୁରୁଷମାନେ ବ୍ରହ୍ମଚର୍ଯ୍ୟ ରକ୍ଷା ନ କରିବେ, ସମାଜରେ ଶାନ୍ତିର ପ୍ରଶ୍ନ ନାହିଁ, ଅବାଧ ମିଳାମିଶା ମାନେ ହିଁ ସଂସ୍କୃତି ନଷ୍ଟ ହେବ, ଆଉ ସେଥିରୁ ଯେଉଁ ସନ୍ତାନମାନେ ଆସିବେ ସେମାନେ କ'ଣ ଧର୍ମ ପାଳନ କରିବେ, କ'ଣ ଭକ୍ତି କରିବେ, କିଛି ନାହିଁ, କିଛି କରିପାରିବେନି, ହଁ ସେ ଯାହା କରିବେ କି ସ୍ୱୀକୃତି ଲାଭ କରିବେ, କିନ୍ତୁ ଇଏ ଯେଉଁ କୋର୍ସ, ଇଏ କୁଆଡ଼େ ରିସର୍ଚ୍ଚ ପିଜି କୋର୍ସ ପାଠ, ଇଏ ଭଗବାନଙ୍କ ଶୁଦ୍ଧ ଭକ୍ତି, ଆଉ ୟାକୁ ସମସ୍ତେ କରିଦେବେ ସଜାଗତା ପଡ଼ୁଛି, ହଁ କିଛି ଲାଭ କରିବେ, ଭଗବାନ ସମସ୍ତଙ୍କର ସମସ୍ତଙ୍କୁ ଉଦ୍ଧାର କରିବେ, କିନ୍ତୁ ଧରିପାରିବେନି ପାଠ, ସେଗୁଡ଼ିକ ଆମର ଆମ ସାର କୁହନ୍ତି ଏଇଟା ସୂତ୍ର ମୋଟେ ଧରିପାରୁ, ଆଉ ସାର ସବୁବେଳେ କହିବେ ଆଉ ସେ ଟିଉସନ୍ ହଉଥିବେ, ଇଏ ସୂତ୍ରଟା ଧରୁ ନଉଛି, ଇଏ ସୂତ୍ରଟା ଧରିପାରୁ, ସେଇ ଗଣିତଟା ପଡ଼ିଲା ସେତିକି ସେଇ ଗଣିତଟାକୁ ଜାଣିଲା, ତା ସୂତ୍ରଟାକୁ ଧରିପାରିଲାନି, ସେଇଟା ହେଉଛି ଅଡ଼ୁଆ ବର୍ତ୍ତମାନ, ସେ ପଢ଼ୁଛି ମାଷ୍ଟର ପାଖରେ, ସେଇ ଯେଉଁ ଗଣିତଟାକୁ ସାର କହିଥିଲେ ସେ ସେଟାକୁ ଲେଖିଦେଉଛି, ସେଇ ପରୀକ୍ଷାରେ ଆଇଲେ ସେଇଟାକୁ ଲେଖିପାରିବ, କିନ୍ତୁ ସୂତ୍ରଟା ଯଦି ଧରିପାରୁନି ଆଉ ଗୋଟେ ଆଇଲେ ଲେଖିପାରିଲେ, ସୂତ୍ରଟାକୁ ସେ ଧରିପାରୁନି, ବର୍ତ୍ତମାନ ଏଇ ଅସୁବିଧା ହବ, ଭକ୍ତି କରିବେ କିନ୍ତୁ ସୂତ୍ରକୁ ଧରି ହବନି, କାହିଁକି ତାର ସଂସ୍କାରଟା ପ୍ରବଳ ନାହିଁ, ସ୍ୱୀକୃତିଟା ପ୍ରବଳ ନାହିଁ, ସେ ଧରିପାରିବେନି, ତାଙ୍କଠୁ କିଛି ଚ୍ୟାଲେଞ୍ଜ ଆସିଲେ କ'ଣ ଆସିଲେ କ'ଣ ନାହିଁ, ଫଟାଫଟ ସେ ଡିଷ୍ଟର୍ବ ହୋଇଯିବ। ତା ସୁଖତିରେ ନାହିଁ ସେତିକି ନା, ତା ଫାଉଣ୍ଡେସନଟା ସେତିକି ନାହିଁ, ତା ସଂସ୍କାରଟା ସେତିକି ନାହିଁ, ସେ ହଡ଼ବଡ଼ ହୋଇଯିବ, କମ୍ପ୍ରମାଇଜ୍ କରିବ, କିଛି ଡାଇଭର୍ଟ କରିଦେବ, କିଛି ସ୍ପେକୁଲେସନ୍ କରିଦେବ, ମନଧର୍ମ କରିଦେବ, ସେ ଆଜିଟି ସେ ପାଳନ କରିପାରିବ ନାହିଁ। ଆମେ ସାର ସବୁବେଳେ କୁହନ୍ତି ସୂତ୍ରଟା ଧରିପାରୁନି, ଆଉ ହେଟା ଗଧାଟା ସୂତ୍ର ଧରିପାରୁନି, ସୂତ୍ର ଅଛି ନା। ଭକ୍ତି କେତେ ବଡ଼ ଜିନିଷ, ଗୋଟେ କଥାରେ ଗୋଟିଏ ସୂତ୍ର ଧରିଲେ ସବୁ ଚାଲିଗଲା। ଯେତେ ଭଗବାନଙ୍କର ଭକ୍ତିର ଯେତେ ପ୍ରକାର ଜିନିଷ ରହିଲା, ତା ଗୋଟିଏ ଗୋଟିଏ ଜିନିଷରେ ସବୁ ପଳାଇଗଲା। ଯେଉଁଟେ ସରଳ ଚିତ୍ର, ନିଷ୍କପଟ ଚିତ୍ର ଭଗବାନଙ୍କର ଶରଣ ଯା, ପ୍ରଭୁ ମୁଁ ଆପଣଙ୍କର, ବାସ୍ ଫିନିସ୍। ଏ ସୂତ୍ରଟା ଧରିଲ ଦେଖିବାକୁ ଯିବୁ, ସେ ତ ଏଇ ଗୋଟେ ପ୍ଲାଟଫର୍ମକୁ ଆସିପାରୁନି। ଆଉ ଭକ୍ତିର କେତେ ରହିଲା, କେତେ ଜିନିଷ ଆମେ ଶୁଣୁଛେ, କେତେ ଜୀବନ ସାରା ଚର୍ଚ୍ଚା କଲେ ସରିବନି। ଭଗବାନଙ୍କୁ ପାଇବାର ରାସ୍ତା ନାହିଁ, କିନ୍ତୁ ଗୋଟିଏ ଜିନିଷ ସରଳ ଜିନିଷରେ ମହାପ୍ରଭୁ ସେଇଟାକୁ ଶିଖି ଆସିଲେ, ଶରଣାଗତି କୃଷ୍ଣ ମୁଁ ତୁମାର। ଆଉ ଭକ୍ତିଟାକୁ ସେ ଲେଖିଲେ ତୁମେ ତ ଆମାର, ଆମେ ତ ତୁମାର, କି କାଜ ଅପରାଧ, କୃଷ୍ଣ ହେଉଛନ୍ତି ମୋର, ଆଉ ସଂସାର କ'ଣ ସୁଖ ଦୁଃଖ ଭଲ ମନ୍ଦ, ତାଙ୍କର ଶରଣ ମୁଁ ଯାଇଛି। ସେ ସୂତ୍ର ପଢ଼ିକି ତୁମେ ଅଙ୍ଗ କଷିଦେବ, ଯେମିତି ସ୍କୁଲରେ ପଢ଼ିଲ ପରୀକ୍ଷା ପାସ୍ କରିଦେଇକି ପଳାଇଲେ, କିନ୍ତୁ ସୂତ୍ରଟା ତୁମେ ଜାଣିନ, ତାହେଲେ ଇଣ୍ଟରଭ୍ୟୁ ଦେବ ଫେଲ୍। ଦେଖିଲେ ଗ୍ରାଜୁଏସନ୍ ପଢ଼ିଥିବେ, ପିଜି କରିଥିବେ, ଇଣ୍ଟରଭ୍ୟୁ ଦେଲାବେଳେ ଫେଲ୍, କାହିଁକି ସେ ପାଠଟା ପଢ଼ିକି ପାସ୍ କରୁଛନ୍ତି, କିନ୍ତୁ ଯେତେବେଳେ ସୂତ୍ରଟା ଜାଣିନାହାନ୍ତି, ଯେତେବେଳେ ଟେକ୍ନିକାଲ କ୍ୱେଶ୍ଚନ୍ଟା ଆସିବ, ସେ ଫେଲ୍ ହେଇଯିବ। ଆମର ସେ ଅସୁବିଧା ହେବ ନା, ତୁମେ ପଢ଼ିଛ, ଜାଣିଛ, ପ୍ରଫେସନ୍ ଦେଇଦେଉଛ, ସବୁ କିଛି କରିଦେଉଛ, କିନ୍ତୁ ଟେକ୍ନିକାଲ ଯେଉଁ ପାର୍ଟ ଗୁଡ଼ାକ ରହିଛି ଭକ୍ତିରେ, ସେତେବେଳେ ତ କ୍ୱେଶ୍ଚନ୍ ଆସି ଫେଲ୍। ତୁମେ ଯେମିତି ଜଣେ ପିଜି କରିଛି, କ'ଣ କଥାଟା କି, ଯିଏ ଗ୍ରାଜୁଏସନ୍ କରିଛି, କ'ଣ ବୋକାଟା କି, ପାଠ ପଢ଼ିଛି, ଫାର୍ଷ୍ଟ କ୍ଲାସ୍ ପାଇଛି, କିନ୍ତୁ ଟେକ୍ନିକାଲ କ୍ୱେଶ୍ଚନ୍ ଯେଉଁଟା ଆସି ପଚାରନ୍ତି ଗୋଟେ ଇଣ୍ଟରଭ୍ୟୁରେ, ସେତେବେଳେ ସେତେବେଳେ ପଢା ପାଠ ପଚାରିବେନି, ସୂତ୍ରଟା ପଚାରିବେ, ପଢା ପାଠ ପଚାରିବେନି, ସୂତ୍ରଟା ପଚାରିବେ। ସେ ତ ଗଲା ଆଉ, ସେ ସୂତ୍ରରୁ ତୁମେ ଗଲ ଆଉ। ଯେମିତି ଜଣେ ଗ୍ରାଜୁଏସନ୍ ପଢ଼ିକି ଆସିଛି, ତାକୁ କୁହାଯିବ ପ୍ରଥମ ଶ୍ରେଣୀ ପାଠ ପଢ଼ାଅ, ସେ ପଢ଼ି ପାରିବେନି, କାହିଁକି ପଢ଼େଇବାର ଯେଉଁ ସୂତ୍ରଟା ସେ ଜାଣି, ସେଥିପାଇଁ ସେ ମାଷ୍ଟରମାନେ ବସିବେ, ଆଗରୁ ଯେଉଁ ମାଷ୍ଟରମାନଙ୍କୁ ସବୁ ରଖୁଥିଲେ ସ୍କୁଲମାନଙ୍କର, କେମିତି କ'ଣ କେମିତି କରନ୍ତି, ଆଗରୁ ଯେଉଁ ମାଷ୍ଟରମାନଙ୍କୁ ସବୁ ରଖୁଥିଲେ ସ୍କୁଲମାନଙ୍କର କେମିତି ରଖନ୍ତି ଜାଣିନ, ଆଉ କ'ଣ ଜାଣିଛ, ସେ ସବୁ ଆଡ଼ଭର୍ଟାଇଜମେଣ୍ଟ ଦେବେ ପେପରରେ, ସେ ଆସିବ, ତାଙ୍କ ସ୍କୁଲର ଯେ ସେକ୍ରେଟାରୀ ସିଏ ବସିବେ, ହେଡ଼ମାଷ୍ଟର ବସିବେ, ପୁରୁଣା ରିଟାୟାର୍ଡ଼ ଯେଉଁ ଟିଚର ସବୁ ସେ ସବୁ ବସିବେ, ବସି ତାକୁ କହିବେ ତୁମେ ପଢ଼ାଅ, ଗୋଟେ କ୍ଲାସ୍ ତାଙ୍କୁ ଦିଆହବ। ଆମ ବେଳେ ସବୁ ଯେଉଁମାନେ ନୂଆ ସବୁ ସ୍କୁଲରେ ଟିଚର ଜଏନ୍ କରୁଥିଲେ, ତାଙ୍କୁ ସବୁ ପଛରେ ସବୁ ସାର୍ମାନେ ସବୁ ବସିବେ, ବସିକି ଦେଖିବେ ତୁମେ ପଢ଼ାଅ, ପଢ଼ା ଏଇ ସୂତ୍ରଟାକୁ ପଢ଼ାଅ। ତେବେ ସିଏ ପଢ଼ିଛି କ'ଣ, ଗ୍ରାଜୁଏସନ୍ ପଢ଼ିଛି କି ପିଜି କରିଛି, ଏମ୍ଏ ପଢ଼ିଛି, ପଢ଼େଇ ପାରିବନି, ପାଞ୍ଚ ଜଣ ଛଅ କାହିଁ ପଢ଼ି ପାରିବନି, ପାଠଟା ଜାଣିଛି, ସୂତ୍ରଟା ଜାଣିନି, ସୂତ୍ରଟା ଜାଣିନି, ସବୁ ଫେଲ୍ ହୁଅନ୍ତି ସୂତ୍ରରେ ନା, ଫର୍ମୁଲା ଯାହା କୁହାଯାଏ ଆଉ ଭକ୍ତିରେ। ସେଭଳିଆ ଫର୍ମୁଲା କେତେଟା ଅଛି ବାପା, ସେ ଫର୍ମୁଲାଟା ଆଚାର୍ଯ୍ୟଙ୍କ ପାଖରେ ଅଛି, ଆଚାର୍ଯ୍ୟଙ୍କ କୃପାରେ ସେ ଫର୍ମୁଲାଟା କିଏ ଜାଣିପାରିବ, ନହେଲେ ତୁମେ ବଣା ହେଇଯିବ ଆଉ। ସବୁ କୋର୍ସ ସବୁ ଜିନିଷଟା ସେୟା ନା। ଆଉ ଏ ଜଣେ ସେ ମେଡ଼ିକାଲ ବଜାଉଛନ୍ତି, ସେ ପିଲାଗୁଡ଼ କ'ଣ ପଢ଼ୁଛନ୍ତି, ସେମାନେ ବହୁତ କିଛି ଜାଣିଛନ୍ତି, କିନ୍ତୁ ଫର୍ମୁଲା ବାଜୁନି, ଫର୍ମୁଲା ଜାଣିନାହାନ୍ତି। ଭକ୍ତି ବହୁତ ବିଶାଳ ହେଲେ ବି ପଥ ବହୁତ ସରଳ ବାଟ ବି ଅଛି, ସଂସାର ସବୁଆଡ଼େ ଜଟିଳ ବାଟ ଅଛି, ସରଳ ବାଟ ଅଛି, ଭକ୍ତିର ବି ସରଳ ବାଟ ଅଛି, ସଂସ୍କାର ନଥିଲେ ଧରିପାରିବାନି। ସେଥିପାଇଁ ଏ ସଂସ୍କାରଟା ପ୍ରଥମେ ବୈଦିକ ସଭ୍ୟତାର ସଂସ୍କାରଟା ପିତାମାତା କତୁରୁ ଆସୁଥିଲା, ବାପମା ସଂସ୍କାର ଦେଉଥିଲେ ନା। ଆଉ ଛୁଆଟା ବାଁ ହାତରେ ଖାଲି ଢୋଗିଣୀ ପିଟୁଥିଲେ, ଏ କାହିଁକି ମାମୁଙ୍କୁ ପ୍ରଣାମ କଲୁନୁ, କାହିଁକି ଠାକୁର ପ୍ରଣାମ କଲୁନୁ, କାହିଁକି ସନ୍ଧ୍ୟା ବାଜିଲା ଗୋଡ଼ ଧୋଇନୁ, କାହିଁକି ସନ୍ଧ୍ୟାବେଳେ ଖେଳୁଛୁ, କାହିଁକି ସବୁବେଳେ କାହିଁକି 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 କରି 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 ତାକୁ ସଂସ୍କାର ଆଣୁଥିଲେ। ପୁଣି ସ୍କୁଲକୁ ଗଲା, ମାଷ୍ଟର ପିଟିଲା, ତ ସଂସ୍କାର ହେଇ ଆସୁଥିଲା। ବର୍ତ୍ତମାନ କ'ଣ ସଂସ୍କାର, କିଛି ନାହିଁ, ଏଇଠି ମୋବାଇଲ ସଂସ୍କାର, ଏଇଠି ଗୋଟେ ଛୁଆଟା ସିଏ ତାକୁ ଦେଖି ମୋବାଇଲ ଧରାଦେବ, ସେ ତାର ଖାପି କିଛି କହୁନି, ତାର ବସିକି ସେଇଆ କ'ଣ ଦେଖିଲାଣି, ସଂସ୍କାର ସବୁ ଚାଲିଗଲା। ଆଉ ସିଏ ଯେତେବେଳେ ପୁଣି ଯୌବନକୁ ଆସିବ, ନାରୀମାନଙ୍କ ସବୁ ଏ ପାଠ ପଢ଼ିବାକୁ ଗଲେ, କଲେଜ ସ୍କୁଲ କଲେଜ ଯାଇକି ଇଣ୍ଡିପେଣ୍ଡେଣ୍ଟ ରହିଲେ, କଲେଜ ମାନଙ୍କର ହଷ୍ଟେଲ ମାନଙ୍କର ପ୍ରାପ୍ତ ବୟସ୍କ ସମ୍ଭବ ନାହିଁ। ପ୍ରଭୁପାଦଜୀ ମହାରାଜ କହୁଥିଲେ ନା, ମୋ ଭଉଣୀ ନା କ'ଣ, ପ୍ରଭୁପାଦ କହନ୍ତି ମୋ ଭଉଣୀ ଯେତେବେଳେ କେତେ ବର୍ଷ, 7 ବର୍ଷ ନା 8 ବର୍ଷ ନା 9 ବର୍ଷ ହେଇଗଲେ, ମୋ ମା କହିଲା ସରି ନା, ପ୍ରଭୁପାଦ ତାଙ୍କ ସ୍ତ୍ରୀ ବିଷୟରେ କହୁଛନ୍ତି କି ତାଙ୍କ ଝିଅ ବଢ଼ିଗଲା ଯେତେବେଳେ ସ୍କୁଲ ମୁଁ ଯାଇ ଗଙ୍ଗାରେ ପଶିବି, ମୋ ଝିଅ ବାହାରି ଦିନ କରିବ, ମାନେ ଆତ୍ମା ଆଠ ଦଶ ବର୍ଷ ଭିତରେ ମୁଁ ଯାଇ ଗଙ୍ଗାରେ ପଶିଯିବି, ଆତ୍ମହତ୍ୟା କରିବି, କାହିଁ ମୋ ଝିଅକୁ ବିବାହ କର, ଏତେ ଡେରି ହେଇଗଲା। ବର୍ତ୍ତମାନ ବାପା କହୁଛନ୍ତି ତୁ ଚାକିରି ବାକିରି କର, ଝିଅ ବି କହୁଛନ୍ତି ଚାକିରି କରିକି ବାହାହେବି ନା ଆଉ, କିନ୍ତୁ ତୁମ ଶରୀରରେ ଯେଉଁ ଯେଉଁ କାମନା ଶକ୍ତିଟା ରହିଛି ସେଟା ତୁମେ କ'ଣ କରିବା, ଆର୍ଟିଫିସିଆଲ ତୁମେ ତାକୁ ଚେକ୍ କରି ରଖିପାରିବ କି? ତା ଦ୍ୱାରା ସମାଜରେ କେତେ ଗୋଟେ ସଂସ୍କାର ପଡ଼ୁଛି, ଖରାପ ସଂସ୍କାର ପଡ଼ୁଛି, ନିଜର ଜୀବନ କେତେ ସେ ତ ଆଉ ବର୍ତ୍ତମାନ ଏଇଟା ଏ ପାଠା କିଛି ଚଳିବନି, ଏଇଟା କହିବା କିଛି ଲାଭ ବି ନାହିଁ। ସେ ବୈଦିକ ସଭ୍ୟତା କେମିତି ଦେଖ କେତେ ସୁନ୍ଦର, ଏମାନେ ପରିକ୍ରମା କଲେ କେମିତି ପାଦରେ, ସେମାନେ କେମିତି ପରିକ୍ରମା କଲେ ଶଗଡ଼ରେ। ଆଚ୍ଛା ସେଠି କ'ଣ ବାହାର ଲୋକ କିଏ ଆସୁଥିଲେ, ପ୍ରଚାର କିଏ କ'ଣ ବାହାର ଲୋକ ଥିଲେ ନାହିଁ, କେତେ ସୁନ୍ଦର ସଂସ୍କାର ଭିତରେ। ଆଉ କ'ଣ କରୁଛନ୍ତି ପରିକ୍ରମା କଲାବେଳେ, ଗାୟନ୍ତି କୃଷ୍ଣ ବିରି ଜାଣି, କୃଷ୍ଣଙ୍କର ମହିମାକୁ ସବୁ କୀର୍ତ୍ତନ କରୁଛନ୍ତି, ଭଗବାନ କୃଷ୍ଣଙ୍କର ନାମ କରିକରି ସବୁ ପରିକ୍ରମା କରୁଛନ୍ତି। ଗୋପଶ୍ଚ କୃଷ୍ଣ ବିରିୟାଣି ଗାୟନ୍ତମ୍ ସ ଦ୍ୱିଜା ଶିଷ, ବ୍ରାହ୍ମଣମାନେ ଆଶୀର୍ବାଦ ଦେଉଛନ୍ତି ବା ବ୍ରାହ୍ମଣମାନଙ୍କ ଆଶୀର୍ବାଦରୁ କୃଷ୍ଣ ଗୁଣଗାନ କରୁଛନ୍ତି। ଚକ୍ରପାଦ ଲେଖିଲେ ବ୍ରାହ୍ମଣଙ୍କର ଆଶୀର୍ବାଦରୁ ଗୁଣଗାନ କରୁଛନ୍ତି, ଦ୍ୱିଜ କର୍ତ୍ତୁକ ଆଶିଷ ଉପରେ ଗାୟନ୍ତମ୍ ଇତି ଅର୍ଥ, କିମ୍ବା ଦ୍ୱିଜଗଣଙ୍କ କର୍ତ୍ତୃତ୍ୱ ଆଶୀର୍ବାଦ ଗାନ କରିକରି ଗୋବର୍ଦ୍ଧନ ପରିକ୍ରମା କରୁଛନ୍ତି। ଦ୍ୱିଜମାନେ ଯେଉଁ ଆଶୀର୍ବାଦ ଦେଉଛନ୍ତି କାହାକୁ, କୃଷ୍ଣଙ୍କୁ, ସେଗୁଡ଼ାକୁ ସବୁ ଗାନ କରିକରି ଯାଉଛନ୍ତି, କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, ଏହି କରିକି ପରିକ୍ରମା କରୁଛନ୍ତି। ପରିକ୍ରମା ସରିଛି, ଗୋବର୍ଦ୍ଧନ ପରିକ୍ରମା ସରିଲା, କୃଷ୍ଣ ସେଠୁ ତାଙ୍କ ରୂପକୁ ପ୍ରକାଶ କଲେ, କୃଷ୍ଣସ୍ତୁ ଅନ୍ୟତମ ରୂପମ କୋପ ବିଶ୍ରମଣଗତ ଶୈଲୋସ୍ମି ଇତି ବ୍ରୁବନ୍ ଭୁରି ବୋଲି ମାଦତ ବୃହତ ବପୁ। ସେଇ କାଳେ କୃଷ୍ଣ ଗୋପଗଣର ଗୋପଗଣମାନଙ୍କର ବିଶ୍ୱାସ ବୃଦ୍ଧି କରିବା ନିମିତ୍ତ ବୃହତ ଶରୀର ବିଶିଷ୍ଟ ଅନ୍ୟ ପ୍ରକାର ରୂପ ଧାରଣ କଲେ, ଆମେ ମୁଁ ହେଉଛି ଏହି ପର୍ବତ ଏହି ରୂପ କହି କହି ପ୍ରଚୁର ପୂଜା ଗ୍ରହଣ କଲେ। ଦେଖ ଭଗବାନ ଯେଉଁମାନେ ସରଳରେ ବିଶ୍ୱାସ କରନ୍ତି, କୃଷ୍ଣ ତାଙ୍କ ବିଶ୍ୱାସଟାକୁ କେମିତି ଦୃଢ଼ୀଭୂତ କରନ୍ତି। ଆମର ଯଦି ସରଳ ବିଶ୍ୱାସ ତା ନ ରହିଲେ ଗୋଟେ ବିଶ୍ୱାସ ନାହିଁ, କ'ଣ କୁହନ୍ତି ଓଡ଼ିଆରେ ଗୋଟେ ବିଶ୍ୱାସ ପୂର୍ବରୁ କ'ଣ ଲାଗେ ସବୁବେଳେ ଦେଖ, ଓଡ଼ିଆ ଓଡ଼ିଆର ଶବ୍ଦ ଗୁଡ଼ିକ ଏତେ ସୁନ୍ଦର ପରିଭାଷା ରହିଛି ଯେଉଁଟା ଅଲଗା କେଉଁ ଭାଷାରେ ନାହିଁ, ବିଶ୍ୱାସ ଲାଗେ। ତା ପୂର୍ବରୁ ଆଉ ଗୋଟେ କ'ଣ ଶବ୍ଦ ଲାଗେ, ଆରେ ସେ ଲୋକଟା ଭାରି ସରଳ ବିଶ୍ୱାସୀ, କାରଣ ଆଉ ଜଣଙ୍କର ବିଶ୍ୱାସ ଅଛି କିନ୍ତୁ ସିଏ ସରଳ ବିଶ୍ୱାସ ନୁହେଁ, ବିଶ୍ୱାସ ଅଛି ମାନେ ତା ସରଳତା ଅଛି କିନ୍ତୁ ସରଳ ବିଶ୍ୱାସୀ ଲୋକ ନୁହେଁ, ତାର ଜଟିଳ ବିଶ୍ୱାସୀ ଲୋକ, ବିଶ୍ୱାସ କରୁଛି କିନ୍ତୁ ତାର ଜଟିଳତା ଅଛି, ଡାଉଟ୍ ରହିଛି। ଭକ୍ତିରେ ବି ସେଇଟା ବାପା, ଭକ୍ତିରେ ଆଉ କ'ଣ ଭାବୁଛ କି, ଭକ୍ତିରେ ସେଇଟା ଆମେ ସରଳ ବିଶ୍ୱାସ ନୁହେଁ, ଆମର ବିଶ୍ୱାସ ଅଛି କିନ୍ତୁ ଜଟିଳ ଭାବରେ ଅଛି, ହଁ ଏଇଟା ହବ କିନ୍ତୁ ମୁଁ କ'ଣ ସେମିତି ଗାଇ ଗୁରୁଦେବ ଏଟା କହିଛନ୍ତି ମାନେ 50% ଯାହା କହନ୍ତି ଆମେ 30% ଗ୍ରହଣ କରୁଛୁ 70% ଛାଡ଼ି ଦେଉଛି ବିଶ୍ୱାସ, ଏଇ ଜଟିଳ ବିଶ୍ୱାସ ଆମେ ସରଳ ଆମେ ପ୍ରବଚନ ଦେଲାବେଳେ କହିବା ଲୋକଙ୍କୁ ବୁଝେଇବା ଯୋଗ କୃଷ୍ଣ ଯୋଗ କ୍ଷମ ବାହାମ କହିଛନ୍ତି, କୃଷ୍ଣ ସମସ୍ତେ ଦାୟିତ୍ୱ ନେବେ, ଏଣେ ନିଜେ କ'ଣ କରିବା ଚିନ୍ତା କରିବା ମୁଁ କ'ଣ କରିବି, ମୋର କିଏ ଦାୟିତ୍ୱ ନେବ, ମୁଁ ମୋର କ'ଣ ଭବିଷ୍ୟତ ହବ, ତାହେଲେ ଏଇଟା କେଉଁ ବିଶ୍ୱାସ ହେଲା, ସରଳ ବିଶ୍ୱାସ ନାହିଁ। ବିଶ୍ୱାସ ଖାଲି କାର୍ଯ୍ୟ କରେ ନା, ସମସ୍ତଙ୍କର କିଛି କିଛି ବିଶ୍ୱାସ ଅଛି, ଏଇ ବିଶ୍ୱାସଟା ବେଶୀ ଭକ୍ତିରେ କାର୍ଯ୍ୟ କରେ, ଗାଁ ଗୋଳ ସେ ନେଇ କୁହନ୍ତି ଏ ଲୋକଟା ଭାରି ବଡ଼ ସରଳ ବିଶ୍ୱାସୀ ଲୋକ, ବିଶ୍ୱାସ ସହିତ ଗୋଟେ ଆଡ଼ଜେକ୍ଟିଭ ଲାଗୁଛି କ'ଣ ସରଳ, ସରଳ ବିଶ୍ୱାସ, ସେଇଟା ବହୁତ ହେଲ୍ପଫୁଲ ଭକ୍ତି ଜଗରେ। ତାର ବିଶ୍ୱାସ ଯେତେବେଳେ କିଛି ଗୁରୁକୃଷ୍ଣ ପାଖରୁ ଶୁଣିଲା ତାର କୌଣସି ଡାଉଟ୍ ରହିଲାନି, ସରଳରେ ପଟ୍ଟନ ତା ଭିତରୁ ପୋଷିଆ, ସରଳ ବିଶ୍ୱାସୀ କୁହାଯାଏ। ଏମାନଙ୍କର ଲାଭ, ଯେଉଁମାନେ ସରଳ ବିଶ୍ୱାସୀ ସେମାନଙ୍କ ବିଶ୍ୱାସଟାକୁ ଭଗବାନ ଏମିତି ଭାବରେ ବଢ଼ାନ୍ତି 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 ବଢ଼ାନ୍ତି। ଆମେ ଯେମିତି କହୁଛେ ନା ଶରଣାଗତ ହେବା, କୃଷ୍ଣ ଉପରେ ପୂର୍ଣ୍ଣ ନିର୍ଭର କରିବା, ଆକୁ କହିଲେ କ'ଣ ଜଣେ ଲୋକ କାହିଁ ବୁଝିପାରୁନି, କହିଲେ ଜଣେ ଲୋକ କାହିଁ ବୁଝିପାରୁନି, ସାଧୁଗୁରୁ କହୁଛନ୍ତି ଭଗବାନ ଭକ୍ତ ବି କହୁଛି ଆଜ୍ଞା ଯାହା ଠାକୁର ବିଶ୍ୱାସ କରି ମୋର ପିଲା ଛୁଆ ଚଳିଗଲା, ତୁମେ ଶୁଣୁଛ କି ନାହିଁ, ଆଚ୍ଛା ସେ ଲୋକ କଥା ଶୁଣିଲ ତା ଜୀବନର ଏକ୍ସପିରିଏନ୍ସ ଦେଖିଲ ତୁମର କାହିଁ ବିଶ୍ୱାସ ଆସୁନି, ସେ ଓଡ଼ିଆରେ କହିଲା ବେଳେ କୁହନ୍ତିନି ଭାଇ ବିଶ୍ୱାସ କର୍ମ କହୁଛି, କୁହନ୍ତିନି ଭାଇ ବିଶ୍ୱାସ କର୍ମ ସତ କଥା କହୁଛି, ଏ ସତ କଥା ପଡ଼ି କହୁଛି ପୁଣି ବିଶ୍ୱାସ କର କାହିଁ କହୁଛି ନା, ସେ ଲୋକ ବିଶ୍ୱାସ କରୁନି, ଓଡ଼ିଆ ଟର୍ମ ସବୁ ଓଡ଼ିଆରେ ଅଛି, ତେଣୁ ଜଣେ ଶରଣାଗତ କେମିତି ହବ, ପୂର୍ଣ୍ଣ ବିଶ୍ୱାସ ଆସିବା ଦରକାର ନା। ତାକୁ କିଏ ସାହାଯ୍ୟ କରିବେ? ପରମାତ୍ମା କୃଷ୍ଣ ସାହାଯ୍ୟ କରିବେ। କେମିତି ସାହାଯ୍ୟ କରିବେ? ଏଇ ଯାହାର ସରଳ ବିଶ୍ୱାସ ଅଛି ସେ ଲୋକ ପଟପଟ ପଟପଟ ଭଗବାନ ସାହାଯ୍ୟ କରିବେ। ଗୁରୁଦେବ ସେ କଥା କୁହନ୍ତି, ସେ ପଟପଟ ପ୍ରୋଗ୍ରେସ କରି ପଳେଇବ, ସେ ପ୍ରେମ ପାଇଯିବ। ଯଦି ପ୍ରେମ ପାଇବାଟା ବହୁତ ବଡ଼ କଷ୍ଟ, କିନ୍ତୁ ସରଳ ବିଶ୍ୱାସ ଲୋକ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହେଇଯିବ, କାରଣ ପରମାତ୍ମା ଜାଣିଦେବେ ଏଇ ଲୋକଟା ସରଳ ବିଶ୍ୱାସ। ଆକ୍ଚୁଆଲି ଆମେ ସାଧୁସଙ୍ଗ କରୁଛେ କେବଳ ଏଇଥିପାଇଁ, ମାନେ ଏଇଟା ସର୍ଟକଟ୍ ୱେ। ଆମେ ସାଧୁସଙ୍ଗ ଯେଉଁ କହୁଛେ ଗୋଟେ ବହୁତ ବଡ଼ ଜ୍ଞାନୀ ହେବା, ନାଇଁ ସେ ପ୍ରୋସେସ୍ ଅଲଗା ପ୍ରୋସେସ୍। ଯଦି ଆଚାର୍ଯ୍ୟଙ୍କ କୃପାରେ ମଣ୍ଡିତ ହେଇକି ସର୍ଟକଟ୍ ରୋଡ଼ରେ ଯାହାକୁ ଚାଲିଯିବା, ବା ସ୍ୱଳ୍ପ ସମୟ ଆଉ ସ୍ୱଳ୍ପ ଶକ୍ତିରେ ଏ ଭଗବାନଙ୍କୁ ପାଇବାର ରାସ୍ତା ହେଉଛି ଏଇଟା। ଗୋଟେ ସରଳ ବିଶ୍ୱାସ ହେବାକୁ ପଡ଼ିବ। ଭଗବାନ ଏଇଟା କହିଛନ୍ତି, ତୁମେ ଦେଖ ସରଳ ବିଶ୍ୱାସ ଯଦି ନ ଲାଗିପାରିବ ସବୁ ଜିନିଷ ଫେଲ୍ ହେଇଯିବ ଭକ୍ତିରେ। ସବୁ ଜିନିଷ ତୁମେ ସରଳ ବିଶ୍ୱାସ ନାହିଁ, ନାମଟା ଭଗବାନ ନାମ ସବୁ ଦେଇପାରିବ, ତାପରେ ତୁମର କ'ଣ କାମ କରିବ? ତୁମେ ନାମ କରୁଛ, ତୁମର ଗୋଟେ ସରଳ ବିଶ୍ୱାସ ଆସୁନି, ନାମ ପ୍ରଭୁ ମୁଁ ନାମ କରୁଛି, ଯେତେ ପାପି ହେଲେ ବି କ'ଣ ନାମ ପ୍ରଭୁ ମୋତେ କିଛି ଦେବେନି, ମୋ ମନ ଏତେ ଇତସ୍ତତ ହେଲେ ବି, କିନ୍ତୁ ନାମ ଭଗବାନ ମୁଁ କ'ଣ ଏତେ ଦିନ ନାମ କଲିଣି, ଏତେ ଷୋଳମାଳା ଜପ କଲିଣି, ମୋତେ କ'ଣ କୃଷ୍ଣ ମୋତେ ନେବେନି? ତୁମର ଏଇ ବିଶ୍ୱାସଟା ଆସୁନି, ନାମ ପ୍ରଭୁ କାହିଁକି ତୁମକୁ ଦେବେ? ଆମର କ'ଣ ସରଳ ବିଶ୍ୱାସ ନାହିଁ? ମାନେ ଯାହାର ସରଳ ବିଶ୍ୱାସ ନାହିଁ ସେ କେଉଁ ଜିନିଷରେ ସକ୍ସେସ୍ ହେଇପାରିବ? ଯଦି ନାମ ଭଗବାନ ହେଲେ, ଆମେ ଷୋଳମାଳା ଜପ କରିଛେ, 25 ବର୍ଷ ଜପ କଲେଣି, କ'ଣ ଗୋଟିଏ ଦିନ ଆମେ କୃଷ୍ଣଙ୍କୁ ବ୍ୟାକୁଳ ହେଇଟା କି ନାହିଁ? ଗୋଟିଏ ଦିନ ଭିତରେ କ'ଣ ଗୋଟିଏ ମାଳାର କିଛି ଅଂଶ ଆମେ ଭଗବାନଙ୍କୁ ଡାକିନେ, ପ୍ରଭୁ ମୋତେ ଟିକେ ଉଦ୍ଧାର କର, ମୁଁ ଏମିତି ପାପି ଲୋକ ବୋଲି ତା ନାମ ପ୍ରଭୁ ଶୁଣିବେନି? ଆମର କିନ୍ତୁ ବିଶ୍ୱାସ ନାହିଁ। ଆମେ ତାକୁ ଜ୍ଞାନ ଦୃଷ୍ଟିରେ ଦେଖୁଛେ, ବୁଦ୍ଧି ବିଚାର ଦୃଷ୍ଟିରେ ଦେଖୁଛେ, ଶାସ୍ତ୍ର ଦୃଷ୍ଟିରେ ଦେଖୁଛେ, କ'ଣ ଏମିତି କହିଛନ୍ତି ହେଇଥାଇପାରେ। ସରଳ ବିଶ୍ୱାସ ନ ରହିଲେ ଭକ୍ତି ଯୁଗର ସବୁ ଜିନିଷ ତୁମ ପାଇଁ ଜଟିଳ, ତୁମ ପାଇଁ ସବୁ ଫେଲୁଅର, ଗୋଟେ ଫେଲୁଅର ପ୍ରୋଗ୍ରାମ, ଗୋଟେ ଫେଲୁଅର ପ୍ରୋଗ୍ରାମ। ସେ ଲୋକମାନେ କୁହନ୍ତିନି କ'ଣ ସେ କ'ଣ ଗୋଟେ କୁହନ୍ତି, ସେ ଫିଲ୍ମ ସବୁ ରିଲିଜ୍ କରନ୍ତି ନା କ'ଣ, ମୁଁ ତ ସେଇଟା ଜାଣିନି, ସବୁ ଖାଲି ଶୁଣିଛି ଯା, ଫିଲ୍ମ ସବୁ ରିଲିଜ୍ ହେବ, କ'ଣ ରିଲିଜ୍ ହେଇକି ସବୁ କ'ଣ କେଉଁଠି କ'ଣ କେଉଁଠି ହେଟା କ'ଣ ଫିଲ୍ମ ହେଲେ, ହଁ କ'ଣ ମୁଁ ସେ ଜାଣିନି ସେଗୁଡ଼ା, ସେ ତା ଫ୍ଲପ୍ ହେଇ ଫ୍ଲପ୍ ନା କ'ଣ କୁହନ୍ତି, ଫ୍ଲପ୍ ହେଇଗଲା, ଫ୍ଲପ୍ ହେଇଗଲା ସେ ଫିଲ୍ମଟା। ଚା କ'ଣ ଆଉ ଚାଲିଲା? କେହି ଚାଲିଲାନି ଆଉ, କେହି ଫିଲ୍ମରୁ ନେବେନି ଆଉ, ଏଇଟା ଭଲ ହେଇନି ଆଉ, ଫିଲ୍ମ ସେଇଟା ଭଲ ପଡ଼ିଲା ତାକୁ କ'ଣ ଗୋଟେ କ'ଣ କୁହନ୍ତି କି ଶୋ, ଗୋଟେ ଫାଷ୍ଟ ଶୋ ନା କ'ଣ ଗୋଟେ ଅଛି ଏମିତି ଫିଲ୍ମ ନାଇଟ୍ ଶୋ ଗୋଟେ ମୁଁ ଖାଲି ଶୁଣିଛି, ହଁ ନାଇଟ୍ ଶୋ ସବୁ ଅଛି, ସେଇଟା ଯଦି ଭଲ ଥିବ ସେଇଟାକୁ ସବୁବେଳେ ତିନିଟା ଶୋ ଚଲେଇବ, ଯଦି ଭଲ ଫିଲ୍ମ ନାହିଁ ସେ କ'ଣ କରିବ, ନାଇଟ୍ ଶୋ ଅଲଗା ଗୋଟେ ଚଲେଇବ, ଏଇଟା ଗୋଟେ ଅଲଗା ଡିମାଣ୍ଡ ନାହିଁ ନା, ଫ୍ଲପ୍ ହେଇଗଲା। ଭକ୍ତିରେ ସେୟା ବାପା, ଭକ୍ତି ଜୀବନଟା ସେୟା, ଆ ତ ଫ୍ଲପ୍ ହେଇଯିବ ସବୁ, ଆଉ କାହିଁ ଫ୍ଲପ୍ ହେଇଯିବ, ଏଇ ସରଳ ବିଶ୍ୱାସଟା ନାହିଁ, ଆଉ ତୁମେ ଯେଉଁ ଜିନିଷରେ ହାତ ମାରିବ କ'ଣ ମୁଁ ଖଟିବି ଖାଲି, ସେବାଟା କରିବ ଆଉ କ'ଣ ଖଟିବି, ସେଠି ସରଳ ବିଶ୍ୱାସ ଆସୁନି। ନାମ କଲାବେଳେ ନାମ କଲେ କ'ଣ ହବ, ମୁଁ କ'ଣ ନାମ କଲେ ହବ, ତ ଏମିତି ନାମ କରିବା ଦରକାର ନା, ଆଉ ଏଇଟା ହବ ଯେଉଁଠାରେ ହାତ ମାରିବ, ତ ସରଳ ବିଶ୍ୱାସ ନାହିଁ, ଯେଉଁଥିରେ ହାତ ମାରିବ ଫ୍ଲପ୍, ଆଉ ସେଇଟା ତ ହେଉଛି ବର୍ତ୍ତମାନ, ଆଉ ଅସୁବିଧା କ'ଣଟା କି? ନାମ ଭଗବାନ, ଭକ୍ତି ଭକ୍ତି ଯୁଗ ଏତେ ଏତେ ମହାନ, ମହାପ୍ରଭୁ ଧନ ବୋଲି କହିଲେ ଏଇଟା, ଭକ୍ତି ଯୋଗ ଭକ୍ତି ଯୋଗ ଭକ୍ତି ଯୋଗ ଧନ, ଭକ୍ତିରେ କ'ଣ ନାହିଁ, ଭକ୍ତିରେ କ'ଣ କହିଲେ, ଭାଗବତରେ ଭକ୍ତିର ମହିମା, ଆଉ କାହିଁକି ସବୁ କିଛି ଗୋଟେ କାମ ଦେଉନି କାହିଁକି? ସରଳ ବିଶ୍ୱାସଟା ନାହିଁ, ଗୁରୁ ଗ୍ରହଣ କଲେ ଗୁରୁଙ୍କ ଉପରେ ବି ବିଶ୍ୱାସ ନାହିଁ। ହଁ ଗୁରୁଦେବ କହୁଛନ୍ତି, କିନ୍ତୁ ହଁ ସିଏ ସେମିତି ଥିଲେ, କାହା ଉପରେ ତୋର ବିଶ୍ୱାସ ଅଛି କୁହ ମୋ ଦେଖିବା, ଗୋଟେ ଜୀବର ଯୋଉ ଜଣଙ୍କୁ ସେ ଭକ୍ତି ଯୋଗରେ ଜଣେ ସେ ଜଣଙ୍କୁ ଯୋଉ ମିନିମାଇଜ୍ କରିଦେଇକି ଆଉ ଜଣଙ୍କୁ ବିଶ୍ୱାସ କରୁଛି, ସେଟା ସେଟା ବେଶୀ ତାର ବିଶ୍ୱାସ ନୁହେଁ, ସେ ତାର ଗୋଟେ ମନରେ ସନ୍ତୋଷ ପାଇଁ ହଁ ପ୍ରଭୁପାଦ ଦେବି, ତାପରେ କେତେ ଦିନ ପରେ କହିବ ନା ଭକ୍ତିନା ଠାକୁର ଏମିତି, ତାପରେ କେତେ ଦିନ ପରେ କହିବ ନା ଭକ୍ତିନା ଠାକୁର ଏମିତି, ତାପରେ କ'ଣ, ତାପରେ କାହା ଉପରେ ବିଶ୍ୱାସ ନାହିଁ ତାର, ସରଳ ବିଶ୍ୱାସ ଯିଏ ନୁହେଁ ସେ କାହା ଉପରେ ବିଶ୍ୱାସ ସ୍ଥାପନ କରିପାରିବେ କିଛି ନାହିଁ। ସେଇଟା ହେଉଛି ସବୁଠୁ ଏଇଟା ଫ୍ଲପ୍, ଯେମିତି ଫିଲ୍ମ କଥା କହିଲେ ନା ସେ ଫ୍ଲପ୍ ହେଇଗଲା, ଟେକା ପତ୍ର ଫେପଡ଼ନ୍ତି ନାହିଁ କି ଯେଉଁ କ'ଣ ସେ ନାଟକରେ, ଏ ଯେଉଁ ସବୁ ନାଟକର କ'ଣ ଟେକା ଫବାଡ଼ି, କ'ଣ ଏଇଟା ନାଟକ କରୁଥିବେ ଫବାଡ଼ି, ପଛରେ ଯେଉଁ ଟୋକାମାନେ ସବୁ ଥିବେ ଫବାଡ଼ି, ସେ ରାତି ଭିତରେ ହେଇଥିବେ ନା, ଆଗରୁ ଏବେ ସିନା ନାହିଁ, ଆଗରୁ ସବୁ ଆମେ ଦେଖିଛୁ ଗାଁ, ସିଧା ସନ୍ଧ୍ୟାବେଳୁ ଆସିକି ସେ କ'ଣ ସନ୍ଧ୍ୟା ନାହିଁ, ସିଏ ଦିନବେଳୁ ଆସି ଟୋକା ଛୋଟ ଛୁଆଙ୍କୁ ପଠେଇଦେବେ, ତୁ ଯା ହାଁସ ପକେଇ ଦେଇ ଆସିବୁ, ଯା ସେ ହାଁସ ପକେଇ ଚାଲି ଆସିଥିବେ ତାଙ୍କ ଆସନ, ସେ ତାର ଖା ସନ୍ଧ୍ୟାବେଳେ ରୋଷେଇବାସ କରି ଛୁଆ ବୋହୁକୁ ଧରି ବୋହୁ ତାଙ୍କ ଗାଁରୁ କେଉଁ ଝିଅ ଆସିଥିବ ନାଟକ ଦେଖିବା ନାଇଁ କି, ସେସବୁ ଆସିକି ବସିଲା ବେଳକୁ ଦେଖିଲା ବେଳକୁ ଏଣେ ସେ ଡାଇଲଗ୍ କହିପାରୁନଥିବ, ସେଟା ପଛରୁ ତାକୁ ପ୍ରମୋଟିଂ କରୁଥିବ, ଆ ଲୋକ ଟେକା ଫବାଡ଼ନ୍ତି, ହେ ଉଠିକି ହୋ ଆ ଲାଗେ ଟେକା ଫବାଡ଼ି ପଳେ, ଆଉ ଫ୍ଲପ୍ ମାରିଲା ହବ, ଆସି ତାଙ୍କ ଭିତରେ ବାଟ ପିଟିଲା କି ତୁ ଲାଗି ଏମିତି ହେଲା, ସେ ନାଟକ ଯେମିତି ଭକ୍ତି ଜୀବନଟା ସେମିତି ହେଇଯିବ, ତୁମକୁ ସେମିତି ଲାଗିବ ଆଉ ଫ୍ଲପ୍ ଆଉ, ହେଲେ ଇଏ ଯିବାରେ ସେ ତୁମ ଦ୍ୱିପଦ କଥା କହିବ ତୁମକୁ ବି ଭଲ ଲାଗିବନି, ରୋଲ୍ଟା ଠିକ୍ ହେଲାନି, ଫ୍ଲପ୍ ମାରିଲା, ଏଇ ଗୋଟେ ଜିନିଷ ଯୋଗୁଁ ଗୋଟିଏ ମିସ୍ ପଏଣ୍ଟ, ଏ ଗୋଟିଏ ପଏଣ୍ଟକୁ ମିସ୍ କରିଦେବ ଗଲା ହଇରାଣ ହେଇଗଲା। ବ୍ରଜବାସୀମାନେ କୃଷ୍ଣଙ୍କର ଯେଉଁ ଶୁଦ୍ଧ ଭକ୍ତମାନେ କାହିଁକି ଏତେ ଆନନ୍ଦ ରୁହନ୍ତି, ସେମାନଙ୍କର ସରଳ ବିଶ୍ୱାସ, ବିଶ୍ୱାସ ପାଖରେ ସରଳ ବିଶ୍ୱାସ ଭଗବାନଙ୍କ ଚରଣରେ। ପ୍ରଭୁ କହିଛନ୍ତି ମାନେ ଏଇଆ ନା, ଆଉ ତୁମେ ସରଳ ବିଶ୍ୱାସ ତୁମର ନାହିଁ, ତୁମେ ଯେଉଁଠାରୁ ଲଗାଇବ ହାରିଯିବ, ସବୁଟା ଆଉ ଗୋଟେ ପଏଣ୍ଟ ଦେଖା ହବ, ନାମ କଲେ କ'ଣ ହବ, ଭଗବାନ ସେବା କରିବାକୁ ପଡ଼ିବ, ସେବା କଲାବେଳେ ସେବା କଲେ କ'ଣ ହବ, ଭଗବାନ ନାମ ନିରବ ଏତେ ନାମଳା ନ କଲେ କ'ଣ ହବ, ପୁଣି କେତେ ନାମ କରି ତାପରେ କ'ଣ କହିବ, ନା ମୋର ପ୍ରଚାର ପ୍ରଭୁପାତ ପ୍ରଚାର କଥା କହିଛନ୍ତି, କେଉଁଥିରେ ତୁମେ ଆମ ମୁଣ୍ଡ ପୁରେଇ ପାରିବେ, ଯୁଆଡ଼େ ହାତ ମାରି ଆଉ ଗୋଟେ ଦେଖା ରାସ୍ତା ଦେଖା ହବ, କାରଣ ସରଳ ବିଶ୍ୱାସ ତୁମର ନାହିଁ ନା, ସରଳ ବିଶ୍ୱାସ ନାହିଁ ମାନେ ସେ ସରଳ ବିଶ୍ୱାସ ଅର୍ଥ ଖାଲି ବିଶ୍ୱାସ ଥିଲେ ସେ କାହା ଉପରେ ଗୋଟେ ବିଶ୍ୱାସ ଜମେଇ ପାରୁନି, ସରଳ ବିଶ୍ୱାସ ଲୋକ କ'ଣ ସବୁଥିରେ ଜମି ତାର ବିଶ୍ୱାସଟା ଜମିଯିବ, ସବୁଥିରେ ଜମିଯିବ, ଦେଖୁନା ଯେଉଁ ଗାଉଁଲିଆ ଲୋକ ଯେଉଁ ସରଳ ବିଶ୍ୱାସ ଲୋକ ତାଙ୍କୁ ଯେଉଁଠି ବସେଇ ଦେବୁ, ଏଇ ଏଠି ବସ, ଏଇ ଗାଡ଼ିଟା ଆସିବ, ଏଇ ଯେଉଁ ରାସ୍ତା କଟ ଯେଉଁ ଲୋକ ଥିବେ, ମଉସା ଏଠି ବସିଥାଅ, ଏଇପଟେ ଏଇ ବସ୍ଟା ଆସିବ ତାକୁ ହାତ ଟେକି ଦେବ, ଯେଉଁ ବସ୍ ଆସିବ ହାତ ଟେକି ଦେବ, ସେ ରହିବ ତୁମେ ପଳେଇବ, ତେଣୁ ସେ କ'ଣ ବସ୍ ଆସୁ ଟ୍ରକ୍ ଆସୁ ସେ ମଉସା ତାର ହାତ ଟେକି ଦେବ, କାହିଁକି ତାକୁ କହିଦିଆଯାଇଛି ସେ ହାତ ଟେକି ଦେବ, ଏକ୍ସପ୍ରେସ୍ ବସ୍ ଆସୁ ତାକୁ କୁହାଯାଇଛି ସାର୍ ହାତ ଟେକୁଛି ଆଉ, ଜାଣିଛ ନା ସେ ଯାହାକୁ ଦେଖିଦେବ ହାତ ଟେକି ଦେଉଥିବ, ସେ ବାଇକ୍ ବାଲା ଯାଉଥିବ, ମୁଁ କେତେ ଲୋକ ଏମିତି ଭେଟିଛି ବାଇକ୍ ବାଲା ଯାଉଥିବ, ତ କହିବ ମୁଁ ସେ କାହିଁ ହାତରେ ବି ଯୋଡ଼ାବ ଏଇ ବସ୍, ଆଜ୍ଞା ସେ ବାବା ବାବା କହିଦେଇଗଲେ ହାତ ଟେକିବ ସେ ଲୋକ ନେଇଯିବ ବୋଲି, ହେ ଆସ ଆସ ସିଏ ସିଏ ଏଠି ଏଠି ବସ୍ ଷ୍ଟାଣ୍ଡରେ ଏଠି ବସ୍ ରହେନି, ସେ ତୁମକୁ ତାର ଛାଡ଼ ଦେଇ ପଳେଇଛି, ତୁମେ ଆସ ମୋ ବାଇକ୍ରେ ପଳେଇ ଆସ, ଦେଖ ସେ ବସ୍ରେ ପଇସା ଦେଇକି ଯିବା କଥା, ତା ସରଳ ବିଶ୍ୱାସ ଯୋଗୁଁ ତା ବାଇକ୍ରେ ଲୋକ ନେଇ ତା ଘର ଛାଡ଼ିକି ଆସିବ, ହେ ସେ ହାତ ଟେକିଲାଣି ନା, ତାକୁ କହିଦେଇ ଜଣେ ଖାଲି ହାତ ଟେକୁଛି ଆଉ, ହେ ରୁହ 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 ସେ ସରଳ ବିଶ୍ୱାସ, ବାହାର ଦୁନିଆରେ ତୁମେ ଦେଖ ଭକ୍ତ କଥା ଛଡ଼ା ଯେ ସରଳ ବିଶ୍ୱାସ ସେ ବଞ୍ଚିଯିବ, କାହିଁ ପରମାତ୍ମା ହୃଦୟ ଭିତରେ ଅଛନ୍ତି ନା, ଦେଖୁଛନ୍ତି ଏ ଲୋକଟା ସରଳ, ଆଉ ଭଗବାନଙ୍କ ପାଇବାକୁ ହେଲେ ଏଇଟା ହେଉଛି ଏସେନ୍ସିଆଲ, ପିଓର ଡିଭୋଟିଜ୍ଙ୍କର ଏଇଟା ହେଉଛି ଏସେନ୍ସିଆଲ କ୍ୱାଲିଟିସ, ତାଙ୍କର ଅତ୍ୟାବ କ'ଣ କୁହାଯିବ ଅତ୍ୟା ଅପରିହାର୍ଯ୍ୟ ଗୁଣ ଶୁଦ୍ଧ ଭକ୍ତଙ୍କର, ବା ଜଣେ ଶୁଦ୍ଧ ଭକ୍ତି ପାଇବା ପାଇଁ ଯାହାର ଚାଲୁଛି ତାର ଅପରିହାର୍ଯ୍ୟ ଗୁଣ ଏଇଟା ସରଳ ବିଶ୍ୱାସ ସବୁ କଥାରେ, ସେ ସରଳ ବିଶ୍ୱାସ ନ ରଖିପାରିବ ତୁମ ଭକ୍ତିର କୌଣସି ଜିନିଷ ତୁମକୁ ଗୁରୁତ୍ୱ ଲାଗିବନି, ନାମ କରିବ ତାପରେ ତୁମର ବିଶ୍ୱାସ ଆସିବନି, ସେବା କରିବ ବିଶ୍ୱାସ ଆସିବନି, ଭାଗବତ ଶୁଣିବା ବିଶ୍ୱାସ କୌଣସି ଜିନିଷରେ ବିଶ୍ୱାସ ଆସିବନି, ସବୁ କରୁଥିବ କିନ୍ତୁ ସରଳ ବିଶ୍ୱାସ ଯେହେତୁ ନାହିଁ ସବୁଥିରେ ତୁମେ ଅସୁବିଧାରେ ପଡ଼ିବ, ଆଉ ସରଳ ବିଶ୍ୱାସ ଅଛି ତୁମେ ଗୋଟିଏ ଜିନିଷରେ ତରେ ଯିବ, ଯାହା ତୁମେ କର ତୁମ ପାଇଁ ପ୍ରଫିଟ୍, କାହିଁକି ପରମାତ୍ମା ହୃଦୟ ଭିତରେ ଅଛନ୍ତି ନା, ସେ ତୁମ ଭାବ ବିନିମୟ କରିଦେବେ। ବ୍ରଜବାସୀମାନଙ୍କର ଏଇଟା ଥିଲା ସବୁଠୁ ବଡ଼, ତାଙ୍କର ତ ସମ୍ପତ୍ତି ଏଇଟା ଆଉ ସରଳ ବିଶ୍ୱାସ, ଆଉ କୃଷ୍ଣ କହିଛନ୍ତି ମାନେ ତାଙ୍କ ଚାଲିଲେ ଆଉ, ଏଇ କଥା ମୁଁ କହୁଥିଲି, ଯେଉଁମାନେ ସରଳ ବିଶ୍ୱାସୀ ପୂର୍ବ ସଂସ୍କାର ବଶତଃ ତାଙ୍କର ସରଳ ବିଶ୍ୱାସ ଅଛି, ସଙ୍ଗ ସରଳ ଭକ୍ତଙ୍କର ସଙ୍ଗ କରିକି ତାଙ୍କ ବିଶ୍ୱାସଟାକୁ କୃଷ୍ଣ ବଢ଼ିକା ନେଇକି ତାଙ୍କ ପାଖରେ ପହଞ୍ଚେଇଦେବେ। ଦେଖ ବ୍ରଜବାସୀମାନେ ସବୁ କଥାକୁ ମାନିଲେ ବୋଲି କୃଷ୍ଣ ବର୍ତ୍ତମାନ କୃଷ୍ଣସ୍ତୁ ଅନ୍ୟତମ ରୂପମ, କୃଷ୍ଣ ଦେଖିଲେ ଦେଖ ମୁଁ ଏମାନଙ୍କୁ ଠକିବା ପାଇଁ ଚାହୁଁନି, ପ୍ରକୃତରେ ଗୋ ବ୍ରାହ୍ମଣ ଆଉ ଗୋବର୍ଦ୍ଧନଙ୍କର ଇଏ ପୂଜା, କିନ୍ତୁ ଏମାନଙ୍କୁ ମୁଁ ଏ ପୂଜା ଯେ ପ୍ରକୃତ ପୂଜା, ଏମାନଙ୍କର ଆଙ୍କ ସରଳ ବିଶ୍ୱାସର ପରିଣାମଟା ମୁଁ ଦେବି। ସେ ନିଜେ ଗୋବର୍ଦ୍ଧନ ହେଇଗଲେ ଭଗବାନ କୃଷ୍ଣ, ମାନେ ଗୋବର୍ଦ୍ଧନ କେମିତି ହେଲେ, ଗୋବର୍ଦ୍ଧନ ତ ଥିଲା, କୃଷ୍ଣ ତୁ ଅନ୍ୟତମ ରୂପମ ବିଷ୍ଣୁ ଯୋଠାକୁ ଲେଖିଲେ ସ୍ୱ ପ୍ରବର୍ତ୍ତିତ ଜାଗ ଅସାଧାରଣ ଉତ୍କର୍ଷମ ଦର୍ଶୟନ ତତ୍ ସର୍ବେଷାମ ବିଶ୍ୱାସ ଜନୟନମ ସ୍ୱୟଂ ଏବ ଦେବତା ରୂପେଣ ପ୍ରତ୍ୟକ୍ଷଭୂତ ଇତିହା। ମୁଁ ଯେଉଁ ଯଜ୍ଞଟା ପ୍ରବର୍ତ୍ତନ କରୁଛି ଇଏ ହେଉଛି ଶ୍ରେଷ୍ଠ, ସମସ୍ତେ ଏଟା ବିଶ୍ୱାସ କରନ୍ତୁ। ଦେଖ ବିଶ୍ୱାସ ବ୍ରଜବାସୀମାନଙ୍କର କୃଷ୍ଣଙ୍କ ଉପରେ ବିଶ୍ୱାସ ଥିଲା କି ନାହିଁ, ନହେଲେ ଏତେ ବର୍ଷର ପରମ୍ପରା ଇନ୍ଦ୍ରଙ୍କର ଯଜ୍ଞକୁ ବନ୍ଦ କରିକି ଗିରିରାଜଙ୍କର ଯଜ୍ଞ କଲେ ନା, ଗାଈ ବ୍ରାହ୍ମଣ ଆଉ ଗୋବର୍ଦ୍ଧନଙ୍କର। କୃଷ୍ଣ ପୁଣି ବ୍ୟବସ୍ଥା କରିଦେଉଛନ୍ତି ଯେ ଏତିକି କଲା ପରେ ଏ ବର୍ଷ ସିନା କରିଦେଲେ ଆର ବର୍ଷ କାଳେ ତାଙ୍କର ଦେଖ ବିଶ୍ୱାସ, ବିଶ୍ୱାସ ପାଇଁ ତୁମକୁ କିଏ ସାହାଯ୍ୟ କରନ୍ତି? ଏଇଟା ଗୋଟେ ଛୋଟିଆ ଜିନିଷ ନୁହେଁ, ଭଗବାନଙ୍କୁ ବିଶ୍ୱାସ କରିବା, ଗୁରୁଙ୍କୁ ବିଶ୍ୱାସ କରିବା, ଭାଗବତଙ୍କୁ ବିଶ୍ୱାସ କରିବା, ତୁଳସୀ, ଏ ସରଳ ବିଶ୍ୱାସଟା ଏତେ ଛୋଟ ଜିନିଷ ବୋଲି ହବନି, ଛୋଟ ଜିନିଷ ନାହିଁ। ଆଉ ସେତିକି ତ ହେଇପାରୁନି ବୋଲି, ଜମିପାରୁନି ବୋଲି କୌଣସି ଜିନିଷରେ ଆମର ଗୋଟେ ସଫଳତାର ସଫଳ ଆମେ ପ୍ରାପ୍ତ ହେଇପାରୁନି। ଯାହାର ସରଳ ବିଶ୍ୱାସ ଅଛି ସେ ସ୍ୱଳ୍ପ ଜିନିଷରେ ପାଇଯିବ ସବୁ କିଛି। କୃଷ୍ଣ ତାକୁ ଆମେ ସାହାଯ୍ୟ କରୁଛନ୍ତି ପୂର୍ଣ୍ଣ, ଏଇ ଯେଉଁ ମୁଁ ଯଜ୍ଞଟା କଲି ଏଇଟା ହେଉଛି ସର୍ବଶ୍ରେଷ୍ଠ ଯଜ୍ଞ। ଏଇ ବିଶ୍ୱାସ ପାଇଁ ହିଁ କୃଷ୍ଣ, ବ୍ରଜବାସୀମାନଙ୍କର ବିଶ୍ୱାସ ପାଇଁ ହିଁ କୃଷ୍ଣ ବ୍ୟବସ୍ଥା କଲେ। କ'ଣ କଲେ? ଅନ୍ୟତମ ଗୋବର୍ଦ୍ଧନ ପର୍ବତ ପରି ଦ୍ୱିତୀୟ ପର୍ବତମୈବ ସର୍ବ ଇନ୍ଦ୍ରିୟବତ୍ ସ୍ୱରୂପଂ ଗତଂ ପ୍ରାପ୍ତଂ ଗୋପାନାଂ ବିଶ୍ରମେଣ ପର୍ବତମ୍ ଏବଂ ଅୟମ୍ ଇତି ବିଶ୍ୱାସ ଯତ୍ର ତତ୍। ପ୍ରଥମ ଗୋବର୍ଦ୍ଧନ ପର୍ବତ ଉପରେ ଆଉ ଗୋଟେ ପର୍ବତ, ସବୁ କୃଷ୍ଣଙ୍କ ସ୍ୱରୂପରେ କୃଷ୍ଣ ସେମିତି ଥିଲେ, କୃଷ୍ଣ ତାଙ୍କର ରୂପଟା ଯେମିତି ଯେଉଁ ବାଳକ ରୂପରେ ସେ ଦଣ୍ଡାବାନ ହେଇଥିଲେ, ଏମିତି ନୁହଁ ଯେ କୃଷ୍ଣ ଯଦି ଗୋବର୍ଦ୍ଧନ ହେଇଯିବ ତାହେଲେ ବ୍ରଜବାସୀମାନେ ଖୋଜିବେ କୃଷ୍ଣ କୁଆଡ଼େ ଗଲେ, ସେଇଠି କୃଷ୍ଣ ଠିଆ ହେଇଥିଲେ। କିନ୍ତୁ ଅନ୍ୟ ଏଠି ସେଥିପାଇଁ କହିଲେ ତୁ ଅନ୍ୟତମ ରୂପମ, ସେଇ ସଚିଦାନନ୍ଦମୟ ମୂର୍ତ୍ତିରେ ସେ ପୁରା ପର୍ବତ, ଗୋଟେ ବିଶାଳ ପର୍ବତ, ଗିରିରାଜଙ୍କ ଉପରେ ଆଉ ଗୋଟିଏ ପର୍ବତ ରୂପ ଧାରଣ କଲେ। କାହିଁ କଲେ? ନା ବିଶ୍ୱାସ, ଏମାନେ ବିଶ୍ୱାସ କରନ୍ତୁ ଯେ ମୁଁ ଏଇ ପୂଜାକୁ, ତାଙ୍କର ପୂଜାଟାକୁ ଗିରିରାଜ ସ୍ୱୟଂ ଗ୍ରହଣ କରୁଛନ୍ତି ବୋଲି। ଅର୍ଥ ସେ ନନ୍ଦ ମହାରାଜଙ୍କୁ କହିବେ, ବାପା ତୁମେ ଏତେ ଦିନ ପୂଜା ପୂର୍ବ କରି କରିକି ଆସିଲଣି କାହାକୁ? ଇନ୍ଦ୍ରକୁ। ଇନ୍ଦ୍ର ଗୋଟେ ଦିନ ଆସିଛନ୍ତି? ତୁମେ ଏତେ ଖାଇବାକୁ ଦେଇଛ, ଇନ୍ଦ୍ର କେବେ ଖାଇଛନ୍ତି? ଏତେ ଦିନ ହେଲା ତୁମେ ଯାହା କରିଥିଲ ସବୁ ବେକାର। ଦେଖ ତୁମେ ଆରମ୍ଭ କଲ ଆଜି ପୂଜା ହେଇ ପର୍ବତ ଆକାର ଧରି ଧାରଣ କଲେଣି, ହାତ ସେନେ ଗିରିରାଜ ଦେଖୁନ ହାତ ସବୁ ବୃନ୍ଦାବନରେ ସବୁ କରିଥିବେ, ସେ ହାତ କପଡ଼ାର ହାତପାତ କରିଥିବେ, ସେ ପର୍ବତ ମୁଖ ଆକୃତି ଥିଲା, ହାତରେ ସବୁ ଆଣି ଖାଉଥିଲେ, ଏଠି କହୁଛନ୍ତି ଭୋଜନ କରୁଥିଲେ। ଗୋପାନାମ ବିଶ୍ରମଣମ ପର୍ବତମ ଏବଂ ଇତି ବିଶ୍ୱାସ ଯାତ୍ରା ପର୍ବତ କିନ୍ତୁ ସର୍ବ ଇନ୍ଦ୍ରିୟବତ୍ ସ୍ୱରୂପମ୍ବତମ, ଗିରିରାଜଙ୍କ କାହିଁ ଅଭିନ୍ନ ବୋଲି ଭଗବାନଙ୍କ ସ୍ୱରୂପ ଯେ ସର୍ବ ଇନ୍ଦ୍ରିୟ ଭଗବାନ ଯେଭଳି ଚିନ୍ମୟ ସେଭଳି ଭଗବାନ ନିଜେ ଯେହେତୁ ଗିରିରାଜ ରୂପକୁ ଧାରଣ କରିଛନ୍ତି ସେଭଳି ଚିନ୍ମୟ ପାଖରେ ଠିଆ ହେଇଥିଲେ। ଆଉ ତାଙ୍କର ବିଶ୍ୱାସ ଆସିବା ପାଇଁ କେଉଁମାନଙ୍କର? ବ୍ରଜବାସୀମାନଙ୍କର। ଇଏ ହେଉଛନ୍ତି ପର୍ବତ, ଏକ ପର୍ବତ, କିନ୍ତୁ ସେ ସ୍ୱରୂପ କ'ଣ? କୃଷ୍ଣ ନିଜେ ପର୍ବତ ହେଲେ। ଶୈଳ ଅସ୍ମିତି ଏ ତତ୍ ଦେଶାଧିପତି ଅହମେବ ଯୁଷ୍ମଦ ଭକ୍ତିଆ ପ୍ରସନ୍ନ ପ୍ରାଦୁର୍ଭୁବତ୍ ସ୍ୱଭିମତମ ବରମ ବୃଣତ୍ୱ ଇତି ବ୍ରୁବନ୍ ବଲି ନୈବତ୍। ଆଚ୍ଛା ବ୍ରୁବନ୍, ଶୈଳ ଅସ୍ମିତି ଏ ତତ୍ ଦେଶାଧିପତି ଅହମେବ, କ'ଣ କ'ଣ ଗୋପମାନଙ୍କର ବିଶ୍ୱାସ ଆସୁଥିଲା? ଆଚ୍ଛା ଆଚ୍ଛା, ଏତେ ଦିନ ଆମେ ବେକାର କଲେ, ଶୈଳ ହେଉଛି ଏଠିକାର ଅଧିପତି, ମାନେ ଏଇ ପର୍ବତ ହେଉଛନ୍ତି ଏଇ ଜାଗାର ଅଧିପତି, ଆମକୁ ପାଣି ଦେଲେ, ପବନ ଦେଲେ, ପାଣି ଦେଲେ, ବୃକ୍ଷ ଜଳ ଦେଲେ, ବୃକ୍ଷ ଦେଲେ, କନ୍ଦର ଦେଲେ, ଫଳମୂଳ ଦେଲେ, ଗାଈମାନେ ଆମର ଏଠି ସବୁ ଚଳିଲେ, କିନ୍ତୁ ଆମେ ଦିନେ ହେଲେ ତାଙ୍କୁ ପୂଜା କରିନି। ଦେଖ ଇଏ ଅଧିପତି ପର୍ବତ, ଇଏ ଆମେ କେତେ ବଡ଼ ଭୁଲ କାମ କଲେ, କିଏ କହୁଛନ୍ତି ବ୍ରଜବାସୀ? ଏ ତାଙ୍କର ବିଶ୍ୱାସ ପାଇଁ, ଆଉ ତୁମେ ଯେହେତୁ ମୋତେ ଏତେ ଦିନ ପରେ ପୂଜା କରିଛ, ମୁଁ ନିଜେ ପର୍ବତ ସ୍ୱରୂପରେ ମୁଁ ଆଜି ପ୍ରକାଶ ହେଲି, ତାଙ୍କ ବିଶ୍ୱାସ ପାଇଁ ଏଇଟା କଲେ। ଆଉ ବଲିମ ନୈବେଦ୍ୟମ ଦୂରସ୍ଥ ନିକଟସ୍ଥ ନନ୍ଦଗ୍ରାମାଦିବର୍ତ୍ତୀ ବା ବ୍ରଜବାସୀ ଜନେ ପରୋକ୍ଷୟ ଅପରୋକ୍ଷବା ଧ୍ୟାନ ସମର୍ପୟମାଣ ସହସ୍ରକୋଟି ହସ୍ତ ସ୍ତତ୍ରସ୍ତତ୍ର ସ୍ଥାନ ଅତିଦୀର୍ଘାଦି କୃତ ପାଣି ଆଦାୟ ସ୍ଥାଂ ସ୍ଥାନ ଆନନ୍ଦୟନ ଅଭୂତ ଭଙ୍ଗତେ ଇତି ସ୍ମ। କିଛି ଲୋକ ରୋଷେଇ କରିପାରୁନ, ରୋଷେଇ କରିଛନ୍ତି ବ୍ରଜବାସୀମାନେ, ସେ ଆସିପାରୁନାହାନ୍ତି କେଉଁଠିକି, କିନ୍ତୁ ବ୍ରଜ ସାରା ହାଲା ହେଇଗଲା ଯେ ଆଜି ଗୋବର୍ଦ୍ଧନ ପୂଜା ହବ, ତେଣୁ ବିଭିନ୍ନ ପିଠା ପଣା ଭଲ ମନ୍ଦ ସବୁ କରୁଛନ୍ତି, କଲା ଭିତରେ କେହି କେହି ନ ଆସିପାରିକି ତାଙ୍କ ଲେଟ୍ ହେଉଛି, ଗାଈ ଗୋରୁ ଅଛନ୍ତି, ବିଲା ଛୁଆ ଅଛନ୍ତି, ସେମାନେ ସବୁ ଧ୍ୟାନରେ ଅର୍ପଣ କରୁଛନ୍ତି, ତେଣୁ ଗୋବର୍ଦ୍ଧନରେ ପର୍ବତ ଆକାର ଧାରଣ କରୁଛନ୍ତି, କିନ୍ତୁ ହାତ ଯାଉଛି କେଉଁଠିକି? ନନ୍ଦଗାଁକୁ। କିଏ ଶଗଡ଼ରେ ଧରିକି ଆସୁଛନ୍ତି, ସେ ହାତରେ ଯାଉଛି ସେ ଶଗଡ଼ରେ ଯାହା ସବୁ, କିଏ ଅଧା ରାସ୍ତାରେ ଅଛନ୍ତି, କିଏ ଘରୁ ଧ୍ୟାନ କରୁଛନ୍ତି, କିଏ ବାହାରୁଛନ୍ତି, କିଏ ରୋଷେଇ କରୁଛନ୍ତି, ଏଣେ ଯାଇକି ଗୋଟେ ହାତ ଧରିକି ଆସୁଛି, ବ୍ରଜ ସାରା ହାତ ବୋଲୁଥିଲା, ସମସ୍ତଙ୍କର ରୋଷେଇ ରୋଷେଇ ଜିନିଷରୁ ଭଗବାନ ନେଇ ଆସୁଥିଲେ। ତାମାନେ କ'ଣ? ମୁଁ ଗୋବର୍ଦ୍ଧନ ରୂପରେ ସବୁ ଭୋଜନ କରୁଛି, ଆଉ ଆଜି ଗୋବର୍ଦ୍ଧନ ପୂଜା କରାଯାଉଛି, ଦେଖ କେମିତି ଗୋବର୍ଦ୍ଧନ ନିଜେ ଆଜି ସବୁ ଗ୍ରହଣ କରୁଛନ୍ତି। କେବଳ ଗୋଟିଏ ଜିନିଷ ପାଇଁ, କେଉଁ ପାଇଁ? ତାଙ୍କର ବିଶ୍ୱାସକୁ ବୃଦ୍ଧି କରିବା ପାଇଁ। ସେଥିପାଇଁ ଗୋଟିଏ ଲୋକ କଥା କୁହାଗଲା, ବିଶ୍ୱାସ ମିଳେଇ କୃଷ୍ଣ ତର୍କେ ବହୁ ଦୂର। ଏ ପଥରେ ଏ ସରଳ ବିଶ୍ୱାସରେ କେବଳ କୃଷ୍ଣ ମିଳନ୍ତି। ତର୍କ ଯଦି କରିବାକୁ ଯିବ, ତତ୍ତ୍ୱ ଦେଖାଇବାକୁ ଯିବ, ଯୁକ୍ତି ତର୍କ ଦେଖିବାକୁ ଯିବ, ଇଏ ବହୁତ ଦୂରକୁ ପୃଥା। ତୁମେ ଯେତେ ଯୁକ୍ତି ଦେଖାଇବ କୃଷ୍ଣ, ଯେତେ ତର୍କ ବୁଦ୍ଧି ଆସିବ, ଯେତେ ଜଟିଳ ବୁଦ୍ଧି ଆସିବ, କୃଷ୍ଣ ସେଠୁ ତୁମଠୁ ବହୁତ ଦୂରରେ ଅଛି। ଏ ସରଳ ବିଶ୍ୱାସର ପଥ, ବିଶ୍ୱାସ ନାହିଁ କେବଳ ସରଳ ବିଶ୍ୱାସ। କୃଷ୍ଣ ଏଭଳି ସବୁ ଭୋଜନ କଲା ପରେ ଶୁଣିବା ଆସନ୍ତାକାଲି କ'ଣ ହବ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ। ଶ୍ରୀଲ ପ୍ରଭୁପାଦ ଗୁରୁଦେବ।